ॐ नमो भगवते वासुदेवाय ॐ नमो भगवते वासुदेवाय श्री श्री गौरनिताय श्री श्री कृष्ण बलराम श्री श्री जगन्नाथ बलदेव सुभद्रा महारानी श्री श्री राधा दामोदर श्री श्री राधा कृष्णचंद्र श्री श्री लक्ष्मी नृसिंहदेव श्री श्री सीताराम नरकुण हनुमान जी उमर पाद पद्मरे मर प्रणति निवेदन करी इसकन संस्थापक आचार्य श्री श्रीमद ए सी भक्ति वेदांत स्वयं प्रभुपाद महाराज पाद पद्मरे मर प्रणति निवेदन करी श्री गुरुदेव श्री श्रीमद भक्ति स्वरूप दामोदर स्वयं गुरु महाराज पाद पद्मरे मर प्रणति निवेदन करी समस्त वैष्णव सज्जन साधु गुरु वैष्णवान कुमार प्रणति निवेदन करी उपस्थित भक्त सज्जन बंद मातृवृंद कुमार प्रणति निवेदन करी आज आम श्रीमद भागवतम चतुर्थ स्कंद ध्रुव चरित उपरे जो कथा कहते षष्ठ दिवस कथा कहवा काली आम जो कथा को विश्राम देते से कथा आरंभ हे काली आम नारद मुनि ध्रुव को किभली उपदेश देते एवं ध्रुव किभली से सब पालन करते से सब विषय वर्णना करा बहुत कठिन तपस्या करते तीन दिन में थर लेखा खाद्य ग्रहण करुले सी पी कौन खाद्य खाऊ भात डाली सब्जी खाऊ नथिले खाऊथिले कपित एवं बदरी बरकोली सेटा पुणी तीन दिन रे थरे प्रथम मासरे द्वितीय मासरे छह दिन रे थरे खाइले सेतेबेळ कौन खाइले ना सुखिला घास एवं पत्र तृतीय मासरे नौ दिन रे थरे केवल जलपान कर रहुथिले एवं चतुर्थ मासरे द्वादश दिन रे थरे लेखा केवल वायु वायु भक्षण कर रहुथिले एइबळी भाबरे कठिन तपस्या करुथिले पंचम मासरे जेतेबेळ एक पादरे दंडायमान होगले पृथ्वी एवं षष्ठ मासरे जेतेबेळ से केवल आंगुठी उपरे दंडायमान हेले पाद को मध्य गोटे पादरे ठिया हेथिले षष्ठ मासरे केवल आंगुठी उपरे ठिया हेले सेतेबेळ पृथ्वी टळमळ होबाकु लागिला एवं समस्त लोकपाल मानकर श्वास मध्ये रुद्ध होगला तेणु जेतेबेळ से माने देवता भगवान पाखु गले भगवान कहले माँ भईष्ट तुम्हें भय करिवा दरकार नाही ए उत्तान पादंग पुत्र एभली भाव में श्वास निरोध कर श्वास जीत श्वास हो जाती तेणु तुम किसी असुविधा हम ना कहीदेलापर से लोकपाल मैंने आश्वस्त हो गले सब ठीक हो गला से चलीगले भगवान कहले तुम तुम धाम को जाओ चली जाओ तुम स्थान को तेणु ये आम कथा विश्राम देता दिता चतुर्थ स्कंद अष्टम अध्याय बयासी श्लोक रही आम गत काली एकावन रु बयासी बतीसटी श्लोक आलोचना करते तेणु बर्तमान नवम अध्याय कथा आमको सुजोग मिलला कहवापी ध्रुव महाराज गृह प्रत्यावर्तन नवम अध्याय भगवान ध्रुव को साक्षात देती दर्शन देती यह विषय वर्णना करेणु आज दुई दिन अच्छी आम अंत पक्षे ध्रुव महाराज जो रही ध्रुव महाराज जो स्तुति कर बारटी स्तुति रही भगवान को स्तुति कर ये हूँ वेदर सार बोली कहुए तेणु अंत पक्षे से बारटी श्लोक आम टे कह कि विस्तार भाव कह आने सब कथा बार अध्याय पर्यंत संक्षेप वर्णना करें ध्रुव महाराज चरित्र श्रवण सब करुचे चरित्र श्रवण फल आम सबुदिन कौचे आज आज कह कि भाव ध्रुव मृत्यु को पार हो जाते तेणु आमे मध्य से भाव में यदि ध्रुव चरित्र श्रवण करवा आमे मध्य मृत्यु को पार हो जा आसब पर आसब एक जोबले ध्रुव महाराज भगवान जो आविर्भाव हे भगवान तुमको कहे कौन तुम बर दरकार जदि से चाहूल गोटे विराट राज्य किंतु भगवान को प्राप्त होगापर सब कामना दूर हो गला आमना रहा ना कि तथापि भगवान तांकु ध्रुव लोक प्रदान करिसंदी जो ध्रुव लोक भौतिक जगतर प्रलय मध्य ध्वंस हेबो नाही एवं 36,000 वर्ष राज्य शासन करिया पई कह देले वर प्रदान कले 36,000 वर्ष ତେଣୁ ଉତ୍ତାନପାଦଙ୍କ ପରେ ସେ ରାଜା ହେଲେ 36,000 ବର୍ଷ ରାଜ୍ୟ ଶାସନ କଲେ। ଶାସନ କଥା ବହୁତ କଥା ରହିଛି ତାଙ୍କର। ତେବେ ତାପରେ ସେ ସନ୍ୟାସ ଗ୍ରହଣ କରି ବାନପ୍ରସ୍ଥ ଗ୍ରହଣ କରି ଚାଲି ଆସିଲେ, ଭଗବାନଙ୍କର ଆରାଧନା କରୁଥିଲେ। ସେହି ସମୟରେ ତାଙ୍କ ପାଇଁ ବୈକୁଣ୍ଠ ଲୋକରୁ ବିମାନ ଆସିଲା। ଯେତେବେଳେ ବିମାନ ଆସିଲା ସେତେବେଳେ ସେ ସମସ୍ତ ମୁନି ଋଷିମାନଙ୍କୁ ବିଦାୟ ଦେଇ ପ୍ରଣାମ ଅର୍ପଣ କରି ତାଙ୍କଠାରୁ ବିଦାୟ ନେଇ ଯେତେବେଳେ ସେ ବିମାନ ଉପରେ ଆରୋହଣ କରିବା ପାଇଁ ଚାହୁଁଛନ୍ତି, ସେହି ସମୟରେ ମୃତ୍ୟୁ ଆସି ପହଞ୍ଚିଗଲେ। ଏକଥା କୁହାଯାଇଛି 11-12 ଅଧ୍ୟାୟରେ। ତଦୋତ୍ଥାନ ପଦ ପୁତ୍ର ଦଦର୍ଶ ଅନ୍ତକମ ଆଗତମ ମୃତ୍ୟୁର୍ମୂର୍ଦ୍ଧ୍ନି ପଦଂ ଦତ୍ତ୍ୱା ଆରୁରୁହାଧୂତ ଗୃହମ୍। ତେଣୁ ଧ୍ରୁବ ମହାରାଜ ଏ ମୃତ୍ୟୁ ସାକ୍ଷାତ ମୃତ୍ୟୁ ଆସି ଉପସ୍ଥିତ ହୋଇଥିଲେ, ତେଣୁ ସେ ଯେତେବେଳେ ମଥା ନୁଆଁଇ ଦେଲେ ସେତେବେଳେ ସେ ତାଙ୍କର ମଥା ଉପରେ ମୃତ୍ୟୁର୍ମୂର୍ଦ୍ଧ୍ନି ପଦଂ ଦତ୍ତ୍ୱା, ମୃତ୍ୟୁର ମସ୍ତକରେ ପଦ ଦେଇକରି ସେ ଗଲେ ଆରୁରୁହାଧୂତ ଗୃହମ୍, ତାଙ୍କର ବୈକୁଣ୍ଠ ଆସିଥିବା ବିମାନରେ ଆରୋହଣ କଲେ, ମୃତ୍ୟୁକୁ ସେ ପାର ହୋଇଗଲେ। ଆଉ ଗୋଟେ ମଧ୍ୟ ଶ୍ଳୋକ ଅଛନ୍ତି, ଆମେ ଆସନ୍ତାକାଲି କହିବା। ଯେଉଁ ଏଇ ମୃତ୍ୟୁକୁ ପାର ହେବା ପାଇଁ ଲୋକମାନେ ଜାଣନ୍ତି ନାହିଁ କେମିତି ମୃତ୍ୟୁକୁ ପାର ହେବେ। ଏ ମନୁଷ୍ୟ ଜନ୍ମର ଉଦ୍ଦେଶ୍ୟ ହେଉଛି ସେଇ ମୃତ୍ୟୁକୁ ପାର ହେବା, ମୃତ୍ୟୁକୁ ଜୟ କରିବା, ମୃତ୍ୟୁଞ୍ଜୟ ହେବା। ପ୍ରକୃତରେ ଆମ ମୃତ୍ୟୁ ନାହିଁ, କିନ୍ତୁ ଯେହେତୁ ଆମେ ଭୌତିକ ଜଗତରେ ରହିଛେ ସେଥିପାଇଁ ଆମକୁ ଜନ୍ମ ମୃତ୍ୟୁ ଦ୍ୱାରା ବ୍ୟାଧି ଦୁଃଖ ଭୋଗ କରିବାକୁ ପଡ଼ୁଛି। ତେଣୁ ଯଦି ଆମେ ଏଇ ଭଗବାନଙ୍କ ସମ୍ବନ୍ଧରେ ସଚେତନ ହୋଇଯିବା, ଜନ୍ମ କର୍ମ ତମେ ଦିବ୍ୟମ୍ ଏବଂ ଯୋ ବ୍ୟତୀତ ତତ୍ତ୍ୱଧ ତୋକ୍ତା ଦେହଂ ପୁନର୍ଜନ୍ମ ନୈତି ମାମତି ସୋ ଅର୍ଜୁନ, ଯଦି ଭଗବାନଙ୍କର ଏହି ଦ୍ୱାଦଶୀ 12ଟି ସ୍ତୁତି କରିବେ, ତାଦେହରେ ଭଗବାନଙ୍କ ତତ୍ତ୍ୱକୁ ଆମେ ଜାଣିବା, ଭଗବାନଙ୍କ ତତ୍ତ୍ୱକୁ ଜାଣିଲେ ତାହେଲେ ଆମକୁ ମୃତ୍ୟୁକୁ ପାର ହୋଇଯିବା, ଆମେ ଆଉ ମୃତ୍ୟୁ ବରଣ କରିବାକୁ ପଡ଼ିବ ନାହିଁ। ତେଣୁ ନବମ ଅଧ୍ୟାୟ ପ୍ରଥମ ଶ୍ଳୋକରେ କହୁଛନ୍ତି ମୈତ୍ରେୟ ଉବାଚ, ହରିଦ୍ୱାରରେ ମୈତ୍ରେୟ ବିଦୁରଙ୍କୁ କହୁଛନ୍ତି ଏ କଥା। ତ ଏବ ମୁତ୍ସନ୍ନ ଭୟା ଉରୁକ୍ରମେ କୃତାବ ନାମ ପ୍ରିୟୁ ସ୍ତ୍ରୀବିଷ୍ଟପମ ସହସ୍ର ଶୀର୍ଷାପି ତତୋ ଗୁରୁତ୍ମତା ମଧୁରବନଂ ଭୃତ୍ୟ ଦିଦୃକ୍ଷାଗତ। ତେଣୁ ଶ୍ରୀଧର ସ୍ୱାମୀ କହୁଛନ୍ତି ଏବଂ ଭଗବତ ବାକ୍ୟେନ ଗତ ଭୟା, ଆଉ ପୂର୍ବଶ୍ରୁ ଯେଉଁ କୁହାଗଲା ଭଗବାନ କହିଲେ ମା ଭୟ ମା ଭୟ ମା ଭୟତି ଭୟ କରନା ମା ଭୟିଷ୍ଟ ଯେଉଁ କହିଲେ, ଆମର ମଧ୍ୟ ଆସନ୍ତାକାଲି ସେଇଟା କୁହାଯିବ। ଡଙ୍ଗା ଭସେଇବେ କ'ଣ ସବୁ କହିବେ, ଆକା ମା ଭାଇ ଭୟ କରିବାର ନାହିଁ। ସେଇ ମା ଭଗବାନ କହିଲେ ମା ଭୟିଷ୍ଟ ସବୁ କହିଥିଲେ, ଗତ ଅଧ୍ୟାୟରେ କୁହାଯାଇଛି ସେଇଟା। ତେଣୁ ଏଇ ଭଗବତ ବାକ୍ୟେନ ଗତ ଭୟା, ଆଉ କାହାର ଭୟ ରହିଲା ନାହିଁ। ତେଣୁ ଏଥିରେ କୁହାଯାଇ ଗର୍ଭୋଦୟ ନା ଅଭେଦାତ୍ ସହସ୍ର ଶୀର୍ଷା ତଦାନିନ୍ତନ ଅବତାର କୃଷ୍ଣଗର୍ଭ ଭାଗବତା ମୃତା ଦବଗନ୍ତବ୍ୟ। ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି ଭଗବାନ ଯିଏ ଆସିଥିଲେ ଧ୍ରୁବ ମହାରାଜଙ୍କ ପାଖରେ ଦର୍ଶନ ଦେଇଥିଲେ, ସେ ଭଗବାନ ହେଉଛନ୍ତି କୃଷ୍ଣଗର୍ଭ। କୃଷ୍ଣଗର୍ଭ କିଏ ନା, ଯିଏ ଦେବକୀଙ୍କର ପୁତ୍ର ହୋଇକରି ଆସିଥିଲେ କୃଷ୍ଣ, ଦଶମ ସ୍କନ୍ଧ ତୃତୀୟ ଅଧ୍ୟାୟରେ ଶ୍ରୀ ଭଗବାନ ସେ କଥା କହିଛନ୍ତି, ତମେବ ପୂର୍ବ ସ୍ୱର୍ଗେ ଭୂ କୃଷ୍ଣୀ ସ୍ୱୟଂ ଭୁବଂ ସତେ ତଦାୟଂ ସୁତପା ନାମ ପ୍ରଜାପତି ଅକର୍ମସ। ହେ ମା, ତମେ ସ୍ୱୟଂଭୁବମାନଙ୍କ ସମୟରେ ତମେ ଥିଲ କୃଷ୍ଣୀ ଏବଂ ପିତା ଥିଲେ ସୁତପା, 12,000 ବର୍ଷ ତପସ୍ୟା କରିଥିଲ ମୋତେ ପୁତ୍ର ରୂପରେ ପାଇବା ପାଇଁ, ତେଣୁ ମୁଁ ତୁମର ପୁତ୍ର ରୂପରେ ଆସିଥିଲି, ମୋର ନାମ ଥିଲା କୃଷ୍ଣଗର୍ଭ। ସେହି କୃଷ୍ଣଗର୍ଭ ବର୍ତ୍ତମାନ ଏଇ ଧ୍ରୁବଙ୍କ ପାଖରେ ଆସିବେ, ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ତାଙ୍କ ଭାଷ୍ୟରେ କହୁଛନ୍ତି। ତ ଏବଂ ଉତ୍ସନ୍ନ ଭୟା ଉରୁକ୍ରମେ କୃତାବନାମ ପ୍ରିୟୁ ସ୍ତ୍ରୀବିଷ୍ଟପମ, ତେଣୁ ଏଇଭଳି ଭାବରେ ଭଗବାନ ଯେତେବେଳେ ତାଙ୍କୁ ଅଭୟ ପ୍ରଦାନ କଲେ ସେତେବେଳେ ସେମାନେ ଅଭୟ ହୋଇଗଲେ। ଉରୁକ୍ରମ ସେ ଭଗବାନ ଅଦ୍ଭୁତ କ୍ରମ କରିପାରନ୍ତି, ତେଣୁ କୃତାବନାମା ତାଙ୍କୁ ପ୍ରଣାମ କରି ପ୍ରଜଜୁ ତ୍ରିବିଷ୍ଟପମ ତ୍ରିବିଷ୍ଟପମ୍ କହିଲେ ସ୍ୱର୍ଗର ଅଧିବାସୀମାନେ ଦେବତାମାନଙ୍କୁ ତ୍ରିବିଷ୍ଟପମ୍ ବୋଲି କୁହାଯାଏ। ସେମାନେ ତାଙ୍କର ଧାମକୁ ତାଙ୍କ ଲୋକକୁ ସବୁ ଚାଲିଗଲେ। ତେଣୁ ସହସ୍ର ଶୀର୍ଷା ବି ତତ୍ ଗୁରୁତ୍ମତା ଗରୁତ୍ମତା ହେବ। ଗରୁଡ଼ ଉପରେ ଚଢ଼ି ଗରୁଡ଼ ଧ୍ୱଜ ସିଏ ଗରୁଡ଼ାସନ ଗରୁଡ଼ାସନ ଗରୁଡ଼ ଉପରେ ଆରୋହଣ କରି ଭଗବାନ ସହସ୍ର ଶୀର୍ଷା ପୁରୁଷ ଭଗବାନ ବିଷ୍ଣୁ ମଧୁବନଂ ଭୃତ୍ୟ ଦିଦୃକ୍ଷାଗତ ମଧୁବନକୁ ଆସିଲେ। ଯେଉଁଠି ଭୃତ୍ୟ କହିଲେ ଏଇ ଧ୍ରୁବ ସମସ୍ତେ ଭଗବାନଙ୍କ ଭୃତ୍ୟ। ଚୈତନ୍ୟ ଚରିତ୍ରାମୃତ କୁହାଯାଇଛି ଏକଲା ଈଶ୍ୱର କୃଷ୍ଣ ଆର ସବୁ ଭୃତ୍ୟ ଯାହାର ଯେଛେ ନାଚାଏ ସେ ତେଛେ କରେ ନୃତ୍ୟ। ଆମେ ଭଗବାନଙ୍କୁ ଭୁଲି ଆମେ ଭାବୁଛେ ଆମେ ମାଲିକ କିନ୍ତୁ ପ୍ରକୃତିରେ ଆମେ ହେଉଛୁ ଭୃତ୍ୟ ଭଗବାନଙ୍କର ଦାସ ଆମେ। ସେଇଟା ଆମେ ଭୁଲି ଯାଇଥିବାରୁ ଦୁଃଖ କଷ୍ଟ ପ୍ରାପ୍ତ ହେଉଛେ। ତେଣୁ ଯେତେବେଳେ ଆମେ ଜାଣିବା ଯେ ପ୍ରକୃତରେ ଆମେ ହେଉଛେ କିଏ ଆମର ପ୍ରକୃତ ପରିଚୟ କ'ଣ ନା ଗୋପୀ ଭର୍ତ୍ତୁର ପାଦ କମଳ ହେଉ ଦାସ ଦାସାନୁ ଦାସ ମହାପ୍ରଭୁ ଏକଥା କହିଲେ। ସ୍ୱୟଂ ଭଗବାନ ସେ କହିପାରିଥାନ୍ତି ମୁଁ ହେଉଛି ଭଗବାନ ବୋଲି କହିପାରିଥାନ୍ତି କିଛି ଭୁଲ ନଥିଲା କିନ୍ତୁ ସେ କହିଲେ ଭକ୍ତ ଭାବରେ ଆସିଛନ୍ତି। କେମିତି ଜଣେ ଭକ୍ତ ନିଜର ପରିଚୟ ପ୍ରଦାନ କରିବ ସେ ପରିଚୟ ଭଗବାନ ଦେଉଛନ୍ତି ଭଗବାନ ନିଜେ। ସେ କହୁଛନ୍ତି ନାହଂ ବିପ୍ରୋ ନ ଚ ନରପତି ନ ବୈଶ୍ୟ ଶୂଦ୍ର ବା ଯଦିଓ ଜଗନ୍ନାଥ ମିଶ୍ରଙ୍କର ପୁତ୍ର ସିଏ କିନ୍ତୁ ସେ କହୁଛନ୍ତି ମୁଁ ବ୍ରାହ୍ମଣ ନୁହଁ ବା କ୍ଷତ୍ରିୟ ନୁହଁ ବା ବାନପ୍ରସ୍ଥ ନୁହଁ ବା କ'ଣ ବ୍ରାହ୍ମଣ ବୈଶ୍ୟ ଶୂଦ୍ର ବା ବ୍ରହ୍ମଚାରୀ ନୁହଁ କି ଗୃହସ୍ଥ ନୁହଁ କି ବାନପ୍ରସ୍ଥ ନୁହଁ କି ସନ୍ନ୍ୟାସ ନୁହଁ ତାହେଲେ ତୁମେ କିଏ ନା ଗୋପୀ ଭର୍ତ୍ତୃ କିନ୍ତୁ ପ୍ରଜ୍ୱଳ ନିଖିଳ ପରମାନନ୍ଦ ପୂର୍ଣ୍ଣାମୃତାଧେର ପୂର୍ଣ୍ଣାମୃତ ପରମାନନ୍ଦ ଭଗବାନ କୃଷ୍ଣଙ୍କର ଗୋପୀ ଭର୍ତ୍ତୃ ଯିଏକି ଗୋପୀଙ୍କର ଭର୍ତ୍ତୃ ଗୋପୀଙ୍କର ଯିଏ ପାଳନ କରନ୍ତି ତାଙ୍କର ଦାସ ଦାସ ଅନୁଦାସ ଦାସଙ୍କର ଦାସଙ୍କର ଦାସ ଇଏ ହେଉଛି ଆମର ପ୍ରକୃତ ପରିଚୟ ଦାସ ଦାସାନୁଦାସ। ତେଣୁ ଭଗବାନ ଆମେ ବଦ୍ଧ ଜୀବ ଆମେ ଜାଣିପାରୁନି ଆମର ପ୍ରକୃତ ପରିଚୟ କିନ୍ତୁ ଭଗବାନ ଜାଣନ୍ତି ଆମେ ତାଙ୍କର ଅଂଶ ବା ଆମେ ତାଙ୍କ ଭୃତ୍ୟ ବା ତାଙ୍କ ଆମ ସେବକ ଆମେ ତାଙ୍କର ଭୃତ୍ୟ। ତେଣୁ ଭଗବାନଙ୍କର ଭାବ ଏଇଟା ମଧୁବନଂ ଭୃତ୍ୟ ଦିଦୃକ୍ଷାଗତ ଭଗବାନଙ୍କ ଭାବ ଏଇଟା ପ୍ରକାଶ କରିଛନ୍ତି ମୈତ୍ର ମୁନି। ଭଗବାନ ଏଇଭଳି ଭାବରେ ଆସୁଛନ୍ତି ମୋର ଭୃତ୍ୟ ସେଠି ରହିଛି ମୋତେ ଆରାଧନା କରୁଛି ତେଣୁ ତା ପାଖକୁ ଯିବି। ଏଇ ଭାବରେ ଗରୁଡ଼ ପୃଷ୍ଠରେ ଆରୋହଣ କରି ଆସୁଛନ୍ତି ଗତ ମଧୁବନଂ ଭୃତ୍ୟ ଦିଦୃକ୍ଷା ଗତ ତାଙ୍କ ଧାମରୁ ସେ ଆସିଲେ ମଧୁବନକୁ ଆସିଲେ ଗରୁଡ଼ ପୃଷ୍ଠରେ ଆରୋହଣ କରି ଆସିଲେ। ଗରୁଡ଼ ଏକ ଅଦ୍ଭୁତ ଜୀବ ବିନତାଙ୍କର ପୁତ୍ର ଗରୁଡ଼ଙ୍କ କଥା ବହୁତ କଥା ରହିଛି ଗରୁଡ଼ଙ୍କର ଏଇଥିରୁ ଆମେ ଜାଣିବା ଏତେ ଶକ୍ତି ଗରୁଡ଼ଙ୍କର ରହିଛି। ଗରୁଡ଼ ଯେତେବେଳେ ଦେବତା ଏବଂ ଅସୁରମାନଙ୍କର ଯୁଦ୍ଧ ଚାଲିଥିଲା ଏ ସମୁଦ୍ର ମନ୍ଥନ ହେଉଥିଲା ସେହି ସମୟରେ ସମୁଦ୍ର ମନ୍ଥନ ପୂର୍ବରୁ ଦେବତାମାନେ ଅସୁରମାନଙ୍କ ସହିତ ଯୁଦ୍ଧ କରିପାରୁନଥିଲେ ହାରିଯାଇଥିଲେ ବହୁତ ଦୁର୍ବଳ ହୋଇଯାଇଥିଲେ। କାରଣ ଏ ଗୋଟେ ଲୀଳା ବର୍ଣ୍ଣନା କରାଯାଇଛି ଅଷ୍ଟମ ସ୍କନ୍ଧରେ 5-12 ଏ 8 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ଥରେ ଦୁର୍ବାସ ମୁନି ତାଙ୍କର ଫେରୁଥିଲା ବେଳେ ବୈକୁଣ୍ଠରେ ଭଗବାନଙ୍କର ଯେଉଁ ରହିଛି ପୁଷ୍ପମାଳ ସେ ପ୍ରାପ୍ତ ହୋଇଥିଲେ। ତେଣୁ ଯେତେବେଳେ ଦେଖିଲେ ଇନ୍ଦ୍ରଙ୍କୁ ଦେଖିଲେ ଇନ୍ଦ୍ର ଐରାବତ ହସ୍ତି ଉପରେ ଯାଉଛନ୍ତି ତେଣୁ ସେ ଫୁଲମାଳକୁ ତାଙ୍କୁ ପ୍ରଦାନ କଲେ। କିନ୍ତୁ ଇନ୍ଦ୍ର ବହୁତ ଗର୍ବୋନ୍ମତ ହୋଇ ସେ କହି ଇନ୍ଦ୍ରଙ୍କର ବହୁତ ଧନ ସମ୍ପତ୍ତି ରହିଛି ବହୁତ ମଣି ସୁବର୍ଣ୍ଣ ଇତ୍ୟାଦି ସବୁ ରହିଛନ୍ତି ହାର ଅଳଙ୍କାର ସବୁ ଧାରଣ କରିଛନ୍ତି ଏ ଫୁଲମାଳର କ'ଣ ରହିଛି କହିକିରି ଆଦର କଲେ ନାହିଁ ଫୁଲମାଳକୁ ସେ ହାତୀ ଉପରେ ପକାଇଦେଲେ ଗଜ ହାତୀ ସିଏ ହାତୀ କ'ଣ କଲେ ନା ତା ସେ ଶୁଣ୍ଢରେ ସେ ଫୁଲମାଳଟାକୁ ନେଇ ତଳେ ଚକଟି ଦେଲା ପାଦରେ ତଳେ ଚକଟି ଦେଲା ସାମ୍ନାରେ ହୋଇଗଲା ଦୁର୍ବାସାମାନଙ୍କର ସାମ୍ନାରେ ଏ କଥା ଘଟଣା ହୋଇଗଲା ସେ ତ ଦୁର୍ବାସା ସିଏ ତେଣୁ ଅଭିଶାପ ଦେଇଦେଇଥିଲେ ତେଣୁ ଦେବତାମାନେ ଶ୍ରୀହୀନ ହୋଇଯାଇଥିଲେ ଯଦିଓ ତାଙ୍କର ବହୁତ ଐଶ୍ୱର୍ଯ୍ୟ ରହିଛି କିନ୍ତୁ ସେ ଐଶ୍ୱର୍ଯ୍ୟହୀନ ହୋଇଗଲେ ଋଷିଙ୍କର ଅଭିଶାପରୁ ତେଣୁ ସେ ବ୍ରହ୍ମାଙ୍କ ପାଖକୁ ଗଲେ ଅସୁରମାନଙ୍କ ଦ୍ୱାରା ପରାଜିତ ହୋଇଗଲେ, ଏସବୁ କଥା ହେଲା। ତେଣୁ ବ୍ରହ୍ମା ଭଗବାନଙ୍କର ଦେବତାମାନଙ୍କ ସହିତ ଭଗବାନଙ୍କୁ ଆରାଧନା କଲେ, ଏସବୁ ବର୍ଣ୍ଣନା କରାଯାଏ। ନବମ ଅଷ୍ଟମ ସ୍କନ୍ଧ ପଞ୍ଚମ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି ଏସବୁ ଲୀଳା। ତେଣୁ ଯେତେବେଳେ ଭଗବାନ ଆବିର୍ଭାବ ହେଲେ, ତାଙ୍କର ପ୍ରାର୍ଥନାରେ ସନ୍ତୁଷ୍ଟ ହୋଇ ଭଗବାନ ତାଙ୍କୁ କହିଲେ, ତୁମେ ଏଇ ସମୁଦ୍ର ମନ୍ଥନଟି କର। ତେଣୁ ସମୁଦ୍ର ମନ୍ଥନ କରିବା ପାଇଁ ଦେବତାମାନେ ଅସୁରମାନଙ୍କର ଯେ ମୁଖ୍ୟ ଥିଲେ ବଳି ମହାରାଜ, ତାଙ୍କ ସହିତ ସନ୍ଧି ସ୍ଥାପନ କରି ଗଲେ ମନ୍ଦର ପର୍ବତ ଆଣିବା ପାଇଁ। ମନ୍ଦର ପର୍ବତ, ସୁନାର ପର୍ବତ, 10,000 ଯୋଜନ ବୋଲି କୁହାଯାଏ। ତେଣୁ ସେ ମନ୍ଦର ପର୍ବତ ଯେତେବେଳେ ଆଣୁଥିଲେ, ସେ ସମୟରେ ଏତେ ଓଜନ, ସୁନାଟା ବହୁତ ଓଜନ, ଓଜନଦାର, ତେଣୁ ତଳେ ଖସି ପଡ଼ିଲା। ଖସି ପଡ଼ିଲା ଯେତେବେଳେ, ତଳେ ମଧ୍ୟ ବହୁତ ଅସୁରମାନେ ଏବଂ ଦେବତାମାନେ ମଧ୍ୟ ମୃତ୍ୟୁବରଣ କରିଗଲେ। ତେଣୁ ଦେବତାମାନେ ଭଗବାନଙ୍କୁ ସ୍ମରଣ କଲେ, ଭଗବାନ କହିଥିଲେ ସମୁଦ୍ର ମନ୍ଥନ ହେବ, ଏହା ଏହା ହେବ, ସେଥିରୁ ଅମୃତ ବାହାରିବ, ତୁମେ ପ୍ରାପ୍ତ ହେବ, ଅସୁରମାନେ ସେଥିରୁ ବଞ୍ଚିତ ହେବେ, ଏକଥା ସବୁ କହିଥିଲେ, ବହୁତ କଥା କହିଥିଲେ ଭଗବାନ। ଆଜି ସମୁଦ୍ର ମନ୍ଥନ ଆରମ୍ଭ ହେବା ପୂର୍ବରୁ ସବୁ ମରିଗଲେଣି, ମୃତ୍ୟୁବରଣ କଲେଣି, ଆଉ କ'ଣ ଅବସ୍ଥା ହେବ, ଚିନ୍ତା କରୁଛନ୍ତି, ଭଗବାନଙ୍କୁ ସ୍ମରଣ କରୁଛନ୍ତି। ଭଗବାନ ଆସି ପହଞ୍ଚିଗଲେ ଗରୁଡ଼ ପୃଷ୍ଠରେ, ଗରୁଡ଼ ପୃଷ୍ଠରେ ଆସି କ'ଣ କଲେ ନା, ଯେଉଁ ମନ୍ଦର ପର୍ବତକୁ ଦେବତାମାନେ ଅସୁରମାନେ ମିଶିକରି ଉତ୍ତୋଳନ କରିପାରୁନଥିଲେ, ପଡ଼ିଯାଇଥିଲା ତଳୁ, ତାଙ୍କର ହାତରୁ ଖସି ପଡ଼ିଥିଲା। ଜଣେ ଆଚାର୍ଯ୍ୟ କୁହନ୍ତି, କାହିଁକି ଖସି ପଡ଼ିଲା, ଦେବତାମାନେ କହୁନାହାନ୍ତି ଟିକେ, ମୁଁ ଥକିଗଲେଣି ଟିକେ ରଖ, କାରଣ ତାଙ୍କର ପୁଣି ମାନ ସମ୍ମାନ ହାନି ହୋଇଯିବ। ଅସୁରମାନେ ମଧ୍ୟ ସେଇଭଳି ଭାବେ ଥକିଗଲେଣି, କିନ୍ତୁ ସେମାନେ ମଧ୍ୟ କହୁନାହାନ୍ତି, ଟିକେ ରଖ ତାପରେ ନେବା, ମୁଁ ଥକିଗଲେଣି ଟିକେ ରଖ, କିଛି ବିଶ୍ରାମ ନେଇକି ତାପରେ ନେବା, କେହି କହିଲେନି। ତେଣୁ ପର୍ବତରେ ଖସି ପଡ଼ିଲା ତଳେ। ଯାହା ହଉ, ଭଗବାନ ଆସି ପହଞ୍ଚିକିରି କ'ଣ କଲେ ନା, ହସ୍ତେନ ଏକେନ ଲୀଳୟା କୁହାଯାଇଛି, ଏକ ହସ୍ତରେ ମାନେ ବାମ ହସ୍ତରେ ଭଗବାନ ଟେକିଦେଲେ ସେ ମନ୍ଦର ପର୍ବତକୁ, ଏବଂ ଗରୁଡ଼ ପୃଷ୍ଠ ଉପରେ ରଖିଦେଲେ, ଏବଂ ନିଜେ ଗରୁଡ଼ ପୃଷ୍ଠ ଆରୋହଣ କଲେ। ଦେବତାମାନେ ଅସୁରମାନେ ସମସ୍ତେ ଗରୁଡ଼ ପୃଷ୍ଠ ଆରୋହଣ କଲେ, ଗରୁଡ଼ ଗୋଟିଏ ପଙ୍ଖ ମାରିଲେ ଯାଇ ପହଞ୍ଚିଗଲେ କ୍ଷୀର ସମୁଦ୍ର ତଟରେ। ଏଇଭଳି ଏଇ ଗରୁଡ଼ଙ୍କର ଏଇଥିରୁ ଆମେ ଜାଣିବା କେତେ ଶକ୍ତି ରହିଛି, ଗରୁଡ଼ଙ୍କ ବିଷୟରେ ବହୁତ କଥା ରହିଛି। ଯାହା ହଉ, ଗରୁଡ଼ ଭଗବାନଙ୍କର ବାହନ, ଭଗବାନଙ୍କର ସେ ହେଉଛନ୍ତି ବାହନ କରୁଛନ୍ତି ବାହକ, ସେ ଗରୁଡ଼ ଧ୍ୱଜ ବୋଲି କୁହାଯାଏ। ତେଣୁ ଯାହା ହଉ, ଗରୁତ୍ମତା ଗରୁତ୍ମତା ସେ ଗରୁଡ଼ଜୀ ତାଙ୍କର ଗରୁଡ଼ ପୃଷ୍ଠ ଆରୋହଣ କଲି, ଭଗବାନ ଚାଲିଲେ ମଧୁବନଂ ଭୃତ୍ୟ ଦିଦୃକ୍ଷା ଗତ। ଧ୍ରୁବ ମହାରାଜଙ୍କର ଯେଉଁ ରହିଛି ତପସ୍ୟା ରହିଛି, ଭଗବାନ ରହିପାରିଲେ ନାହିଁ, ଚାଲି ଆସିଲେ, ଟାଣି ହେଇକରି ଚାଲି ଆସିଲେ, ଏତେ ତପସ୍ୟା କରୁଥିଲେ ଛୋଟ 5 ବର୍ଷର ବାଳକ। ତେଣୁ ଭକ୍ତି କୁହାଯାଏ ଅପ୍ରତିହତା, ଅହେତୁକୀ ଅପ୍ରତିହତା, ଭକ୍ତି କରିବା ପାଇଁ କାହାର ଦରକାର ନାହିଁ, ଏଇସବୁ କାରଣ ହେଲେ, ଜଣେ ଏଇସବୁ ଯୋଗ୍ୟତା ଥିଲେ ଜଣେ ଭକ୍ତି କରିପାରିବ, ବା ଏଇସବୁ ଅସୁବିଧା ହେଲେ ଜଣେ ଭକ୍ତି କରିପାରିବ ନାହିଁ, ତା ନୁହଁ, ଅହେତୁକୀ ଅପ୍ରତିହତା। ଏମିତିକି ମାତୃଗର୍ଭରେ ପରୀକ୍ଷିତ ମହାରାଜ ମଧ୍ୟ ଭଗବାନଙ୍କର ଭକ୍ତି କରିଥିଲେ, ଭଗବାନ ଦର୍ଶନ କରିଥିଲେ। ଏ ବାଳକ ବୟସରେ ଧ୍ରୁବ ଏବଂ ପ୍ରହ୍ଲାଦ ତାଙ୍କର ଉଦାହରଣ ଦିଆଯାଏ, ଏମାନେ ଭକ୍ତି କରିଥିଲେ। ତେଣୁ ନୃତ୍ୟ ଦିଦୃକ୍ଷା ଗତ, ଭଗବାନ ଆସୁଛନ୍ତି ଗରୁଡ଼ ପୃଷ୍ଠରେ ଆରୋହଣ କରି ମଧୁବନରେ ଆସି ପହଞ୍ଚୁଛନ୍ତି। ତେଣୁ ଗଜରାଜଙ୍କ କଥା କୁହାଯାଏ, ଗଜରାଜ ମଧ୍ୟ ଯେତେବେଳେ ଭଗବାନଙ୍କୁ ସ୍ତୁତି କରିଥିଲେ, ଅଷ୍ଟମ ସ୍କନ୍ଧ ତୃତୀୟ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ସ୍ତୁତି କରୁଥିଲେ, ସେତେବେଳେ ଭଗବାନ ମଧ୍ୟ ରହିପାରିଲେ ନାହିଁ, ଗରୁଡ଼ ପୃଷ୍ଠରେ, ଗରୁଡ଼ଙ୍କର ବହୁତ ଶକ୍ତି ରହିଛି, ବହୁତ ମାନେ କ'ଣ କ୍ଷିପ୍ର ଗତି ରହିଛି ଗରୁଡ଼ଙ୍କର ଗତି, ବହୁତ କ୍ଷିପ୍ର ଗତି, ତଥାପି ଭଗବାନ ଭାବିଲେ ଆଜି ଗରୁଡ଼ଙ୍କର ସ୍ପିଡ଼ ହୋଇପାରୁନାହିଁ, କହି ଡେଇଁ ପଡ଼ିଲେ ଭଗବାନ, ଏତେ ତାଙ୍କର ଭକ୍ତ ବତ୍ସଳତା ଗଜକୁ ଉଦ୍ଧାର କରିବା ପାଇଁ। ଗଜ ରାଜ ଚିନ୍ତା କଲା, ସାଇ ଘୋର ଜଳେଣ ଚକ୍ର ପେଶି ନକ୍ର ନାସି ଉଦ୍ଧରିଲ ଆପଣ ଆହି ନୀଳ ଶୈ। ଗଜରାଜକୁ ଉଦ୍ଧାର କରିବା ପାଇଁ ଭଗବାନ कहले गरुड़ आज स्पीड हो ना तेरु डेई पड़े भगवान ये भक्तवत्सलता भगवान ये भक्तवत्सलता आम श्रवण करवा ध्रुव महाराज चरित्रु भगवान केमी भक्त प्रति अपार करुणा रही भगवान यही सब शुणिले आम भगवान प्रति भक्ति आसव ये भगवान का रूप तर कृपा गुण ये सब शुणी जे कि सुखदेव गोस्वामी जे भागवत वक्ता से प्रथम ब्रह्मचिंतन करुले कि भागवतम यही कतोटी श्लोक शुणिले भगवान जो थे रूप वर्णना कर भगवान गुण वर्णना करते ब्रह्मचिंतन को त्याग करदे आज पिता पाखे भागवत को श्रवण कले श्रवण कर परीक्षित महाराज को से कथा कही कीर्तन कर एभली भगवान आत्माराम मध्य आकर्षित हमें भगवान गुण से अन्य मान कथा कौन कह तेणु ये मधुबन जो जा गरुड़ बहुत कथा रही गरुड़ वाहन रे भगवान आसी पहुँची गले मधुबन आसी पहुँची गले तेणु प्रभुपाद महाराज कौन ये से कथा कही बृहत भागवत अमृत मध्य से कथा सनातन गोस्वामी वर्णना करे जो भगवान आसती पृष्णिगर्भ विश्वनाथ चक्र ठाकुर भाष्य कहते तेणु द्वितीय श्लोक कौन सबई धिया जोग विपाक तीव्रया हृत्पद्मकोशे स्फुरीतं तड़ित प्रभम तीरोहितं सशैवोपलक्ष्य बहिस्थितं तदवस्तं ददर्श भगवान आसी पहुँची गले सबई धिया जोग विपाक तीव्रया यह तीव्र जोग कर ध्रुव ध्यान प्रोसेस वर्णना कर भगवद गीता षष्ठ अध्याय वर्णना कर समकाय शिर ग्रीवा शरीर मस्तक एवं ग्रीवा गोटे सरल रेखा रही है समकाय शिर ग्रीवा धारण अचल स्थिरम चलित हे ना हलचल हे ना गोटे स्थान स्थिर होजे अचल होजे एवं संपेक्ष नासिका अग्रंश नासिकार अग्रभाग देखिए जैथ्रु चक्षुटा पूरा खोला हाब ना कि पूर्ण बंद हाब ना अर्धनिर्मित नेत्र रेणु भगवान से उपस्थित हेले ध्रुव देखिपार ना ध्यान करगवान को दर्शन कर हृदय भितर भगवान दर्शन करीव्र जोगे हृत्पद्म कोशे स्फुरीत तड़ित प्रभम हृत् हृत् पद्म हृदय 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 पद्म सहित तुलना कर भक्त हृदय को तेणु हृदय पद्म भगवान रही था समस्त हृदय भगवान रही ईश्वर सर्वभूतान हृदय से अर्जुन तिष्ठति समस्त हृदय हार्ट्रे भगवान रहती आत्मा से रहे हृदय तेणु सर्वभूत हृदय रही हृत्पद्म कोशे स्फुरीत तड़ित प्रभम से स्फुरीत हो किभली भाव ना तड़ित प्रभम विजुड़ी जो भाव में स्फुरीत हमें उद्भासित हमें से भाव भगवान उद्भासित हो हृदय भितर तेणु भगवान देखिले भगवान आसी उपस्थित हेले ध्रुव ध्यान भागुना भगवान से भाव ध्यान करके भगवान रूप को दर्शन करगवान आसी उपस्थित हो गले कि किसी परिवर्तन हो से भगवान को दर्शन कर पार ना कारण से हृदय भितर देखुं तेणु भगवान कह कले ना तीरोहितं सशैव भगवान निजुक तीरोदान करदे हृदय भितर थिले भगवान निजे से बाहरी पड़े तीरोहित हो गले तेणु सशैव उपलक्ष्य देखिदेले जो भगवान नहांती उभय कौन उभान हो गले अंतरहित हो गले से बहिस्थित तदवस्थं ददर्श से ध्रुव विचलित हो गले विचलित होते चक्षु खोली बहिस्थित तदवस्थं ददर्श जो भली भाव देखुले हृदय भितर वर्तमान बाहर देखुं स्वयं से दंडायमान होती भगवान गरुड़ पृष्ठ से गरुड़ उपर हाथ रखिक दंडायमान होती भगवान ये चित्रटी अच्छी ना आसी उपस्थित हो गले भगवान ये भाव गरुड़ सीटी अच्छा आम चित्र रही किए आदेश ये करके धन्यवाद दवा ଭଗବାନ ପ୍ରଭୁପାଦ ମହାରାଜ ସବୁ ଚିତ୍ର କରିଛନ୍ତି। ତେଣୁ ଭଗବାନ ଉପସ୍ଥିତ ହୋଇଗଲେ ଏହିପରି ଭାବରେ ଗରୁଡ଼ ପୃଷ୍ଠରେ ଆସି ପହଞ୍ଚିଗଲେ। ତେଣୁ ଯେଉଁ ବହିସ୍ଥିତ ତଦବସ୍ଥଂ ତଦର୍ଶ ଯେଉଁଭଳି ଭାବରେ ହୃଦୟରେ ଦେଖୁଥିଲେ ସେଇଭଳି ଭାବରେ ବାହାରେ ଦେଖିଲେ ସେଇ ଭଗବାନ। ଯେଉଁ ଆମର ବ୍ରହ୍ମ ସଂହିତାରେ ବର୍ଣ୍ଣନା କରାଯାଇଛି, ପ୍ରେମାଞ୍ଜନ ଛୁରିତ ଭକ୍ତି ବିଲୋଚନେନ ସନ୍ଥ ସଦୈବ ହୃଦୟେଷୁ ବିଲୋକୟନ୍ତି ଜଂଶ୍ୟାମ ସୁନ୍ଦରମ ଚିନ୍ତ୍ୟ ଗୁଣ ସ୍ୱରୂପଂ ଗୋବିନ୍ଦମାଦି ପୁରୁଷଂ ତମହଂ ଭଜାମି। ଯେଉଁମାନଙ୍କର ଚକ୍ଷୁରେ ପ୍ରେମାଞ୍ଜନ ରହିଛି, ଆମ ଶ୍ରୀଶ୍ରୀମଦ ଗୌରକୁନ୍ଦ ସ୍ୱାମୀ ମହାରାଜ କହନ୍ତି ଏ ପ୍ରେମାଞ୍ଜନ କେଉଁଠି ମାର୍କେଟରେ ମିଳିବ ନାହିଁ। ଏ ପ୍ରେମାଞ୍ଜନଟା ଗୁରୁଙ୍କର ଶରଣରେ ଗଲେ ସିଏ ଆମକୁ ପ୍ରଦାନ କରିବେ। ସେଇ ପ୍ରେମାଞ୍ଜନ ଯେତେବେଳେ ଆମେ ଚକ୍ଷୁରେ ଲଗେଇବା ସେତେବେଳେ ଭଗବାନ ଦର୍ଶନ କରିବା, ସଦୈବ ହୃଦୟ ସେ ବିଲୋକ ହୃଦୟରେ ଆମେ ଦେଖିବା, ଜଂଶ୍ୟାମ ସୁନ୍ଦର ଅଚିନ୍ତ୍ୟ ଗୁଣ ସ୍ୱରୂପମ୍, ସେଇ ଅଚିନ୍ତ୍ୟ ଗୁଣ ତାଙ୍କର ଗୁଣ ଆମେ ଚିନ୍ତା କରିପାରିବା ନାହିଁ। ଆମେ ଏତେ ପାଠ ପଢ଼ିଲେ ମଧ୍ୟ ଭାଗବତ ଏତେ କଥା ଶୁଣୁଛୁ, ଆମେ 30 ବର୍ଷ ହେଲାଣି 1993-94 ଶୁଣୁଛୁ କଥା, କିନ୍ତୁ ଏଭଳି କଥା ସବୁ ରହିଛି ଆମେ ଜାଣିପାରୁନାହୁଁ ଭଗବାନଙ୍କ ଏତେ ଗୁଣ ରହିଛି। ଏଭଳି କଥା ଶୁଣୁଛୁ ଯଦି ଆଚାର୍ଯ୍ୟମାନଙ୍କଠୁ ଶୁଣୁଛୁ ଆମେ ଭଗବାନଙ୍କ ଏତେ ରହିଛି ଆମେ ଚିନ୍ତା କରୁଛୁ। ଆମର ମନୁଷ୍ୟ ଚେତନାରେ ଆମେ ରହିଛେ, ଯେତେ ପଢ଼ିଲେ ମଧ୍ୟ ଆମେ ଆମେ ସେ ଚେତନା ଦୂର ହେଇପାରିବ ନାହିଁ। ଅଚିନ୍ତ୍ୟ ଶକ୍ତି ସିଏ ଭଗବାନ ଅଦ୍ଭୁତ କର୍ମା ଆମେ କହୁଛେ, କିନ୍ତୁ ଅଦ୍ଭୁତ କର୍ମା କିଭଳି ଆମେ ଜାଣିପାରୁନାହିଁ, ଆମେ ଆମର ଶକ୍ତି ଅନୁସାରେ ଚିନ୍ତା କରୁଛେ। ତେଣୁ ସେ ଭଗବାନ ଅଚିନ୍ତ୍ୟ ଗୁଣ ସ୍ୱରୂପମ୍ ଗୋବିନ୍ଦ ମହାଦି ପୁରୁଷଂ ତମଂ ଭଜାମି। ବ୍ରହ୍ମ ସଂହିତାରେ ବ୍ରହ୍ମା ଭଗବାନ ଦର୍ଶନ କରି ଏଇ ବ୍ରହ୍ମ ସଂହିତା ରଚନା କରିଛନ୍ତି। ତେଣୁ ବର୍ତ୍ତମାନ ଧ୍ରୁବ ଦର୍ଶନ କଲେ, ଯାହାଙ୍କୁ ହୃଦୟରେ ଦେଖୁଥିଲେ ସେ ବର୍ତ୍ତମାନ ତିରୋହିତ ହୋଇଗଲେ। ତେଣୁ ଧ୍ରୁବ ଯେତେବେଳେ ବିଚଳିତ ହୋଇ ଚକ୍ଷୁ ଖୋଲି ଦେଇଛନ୍ତି ସେତେବେଳେ ସେହି ଭଗବାନଙ୍କୁ ସାମ୍ନାରେ ଦେଖିଲେ। ପ୍ରଭୁପାଦ ମହାରାଜ ମଧ୍ୟ ବ୍ରହ୍ମ ସଂହିତାର ଏଇ ଶ୍ଳୋକଟି କହିଛନ୍ତି, ଉଦ୍ଧାର କରିଛନ୍ତି, ରେମାଞ୍ଜନ ଚିତ୍ତ ଭକ୍ତି ବିଲୋଚନେ ନା। ତେଣୁ ଯେତେବେଳେ ସଚ ଗତ୍ୱା ଶ୍ରୀଧର ସ୍ୱାମୀ କହୁ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁ ସଚ ଗତ୍ୱା ଯୋଗିନା ଯୋଗ ନିମିଳିତାକ୍ଷ ଧ୍ରୁବସ୍ୟ ଅନ୍ତଃକରଣ ପ୍ରବିଶ୍ୟ ଦର୍ଶନଂ ଦତ୍ତ୍ୱା ତତ୍ରୈବ ପୁନରନ୍ତର୍ଦ୍ଧାୟ ବହି ତଦଗ୍ରେ ତସ୍ତାବିତ୍ୟାହ। ଯାହା ଆମେ କହିଲେ ସେ କଥାଟି ସଂସ୍କୃତ ଲେଖା ହେଇଛି, ଭଗବାନ ନିଜକୁ ତୁରଧାନ କରିଦେଲେ। ତେଣୁ ଧ୍ରୁବ ଯେତେବେଳେ ବିକଳ ହୋଇ ଚକ୍ଷୁ ଖୋଲିଦେଲେ ଭଗବାନ ଦର୍ଶନ କଲେ ସାମ୍ନାରେ। ତେଣୁ ତାପର ଶୋକରେ କହୁଛନ୍ତି ମୈତ୍ର ମୁନି ବିଦ୍ରୋହଙ୍କୁ, ଦେଖୁ ତଦ୍ଦର୍ଶନେନା ଗତ ସାଧ୍ୱସ୍ୟ କ୍ଷିତା ବବନ୍ଦତାଙ୍ଗଂ ବିନମୟ ଦଣ୍ଡବତ୍ ଦ୍ରୋଭ୍ୟାଂ ପ୍ରପଶ୍ୟନ୍ ପ୍ରପିବନ୍ ନିବାର୍ଭକ ଶୁମ୍ବନ୍ ନିବାସ୍ୟେନ ଭୁଜୈରିବା ଶ୍ଳିଷନ୍। ଭଗବାନ ଦର୍ଶନ କଲେ କିଭଳି ଅବସ୍ଥା ହୁଏ ଆମେ ତ ଜାଣିନେ, କିନ୍ତୁ ଏହି ଶାସ୍ତ୍ରରୁ ଧ୍ରୁବଙ୍କର ଚରିତ୍ରରୁ ଧ୍ରୁବଙ୍କର ଉଦାହରଣରୁ ଆମେ ଏହିସବୁ ଜାଣିବା। ଆମ ଜୀବନରେ ଯଦି କେବେ ଭବିଷ୍ୟତରେ ଭଗବାନଙ୍କୁ ସାକ୍ଷାତକାର ହେବ ଏସବୁ ଆମେ ଜାଣିବା, ଯାହା ସବୁ କୁହାହେଇଛି ସେଇଟା ସତ୍ୟ, ଏଥିରେ କୌଣସି ମିଥ୍ୟା କିଛି ନାହିଁ, କିଛି ତ୍ରୁଟି କିଛି ନାହିଁ। ଭଗବାନଙ୍କୁ ଦର୍ଶନ କଲେ ଏଇଭଳି ଭାବରେ ପ୍ରଭାବ ହେବ ଜଣଙ୍କର, ଏଇଭଳି ଭାବରେ ତାଙ୍କର ମନୋଭାବ ହେବ। ତଦର୍ଶନେନ ଆଗତ ସାଧ୍ୱସ୍ୟ, ତାଙ୍କର ଯେତେବେଳେ ଦର୍ଶନ କରିଦେଲେ ଭଗବାନଙ୍କର ସେତେବେଳେ ସେ ସାଧ୍ୱସ୍ୟ ବଡ଼ ସମ୍ଭ୍ରମଯୁକ୍ତ ହୋଇଗଲେ। ସାଧ୍ୱସ୍ୟ ଏଠି ଆମର ଆଚାର୍ଯ୍ୟ ଟୀକାରେ ଆଗତ ସାଧ୍ୱସ୍ୟ କହିଲେ ଜାତ ସମ୍ଭ୍ରମ ବିନମୟ ଆନନ୍ଦଂ କୃତ୍ୱା, ବହୁତ ବିନମ୍ର ହୋଇଗଲେ ଭଗବାନ ଦର୍ଶନ କରି, କେତେ ମହାନ ସେ, ଆମେ କେତେ ନୀଚ, ଏଇ ଭାବନାଟା ଆସିଲା ଆଗତ ସାଧ୍ୱସ୍ୟ ଭଗବାନ ଯେ କେତେ ଗୁଣରେ ତାକୁ ରହିଛନ୍ତି, ଆମେ କିଛି ନୁହଁ ତୁଚ୍ଛ ଆମେ ତାଙ୍କ ପାଖରେ, ଏଇ ଭାବନାଟା ଆସିବ ଭଗବାନ ଦର୍ଶନ କଲେ। ଆନନ୍ଦ କୃତ୍ୱା ସମ୍ଭବ ମେବାହ ଦୃଗ୍ଭ୍ୟା, ଯେତେବେଳେ କ'ଣ କରୁଛନ୍ତି ନା କ୍ଷିତା ବବନ୍ଦ ତାଙ୍ଗମ ବିନମୟ ଦଣ୍ଡବତ୍, ସାଙ୍ଗେ ସାଙ୍ଗେ ସେ ଦଣ୍ଡବତ୍ ହେଉଛନ୍ତି ଭଗବାନଙ୍କୁ ଦଣ୍ଡବତ୍ କରୁଛନ୍ତି। ଏତେ ଦିନ କାଳ छ मास काल जो करथिले भगवान को साधना करथिले ऋषि नारद मुनि कहिथिले से अनुसार से तपस्या करथिले साधना करथिले आज साधनार फल प्राप्त हेले भगवान दर्शन कले भगवान दर्शन करी तांकर ए संभ्रम भाव आसिला तेणु से पृथ्वी उपरे खिता पृथ्वी उपरे बवंदता अंगम तांकु वंदना कले किभली वंदना कले विनमय दंडवत विनम्र सहकार तांकु दंडवत कले भगवान को विनम्र भाव दंडवत कले दंडवत कहले दंडवत माने गोटे काठी दंड गोटे रही पकईदे जमी छाड़देले जमी तड़े पड़ जाए से भाव दंडवत अष्टांग प्रणाम से कह जाए अष्टांग आठटी अंग रही आमर पाद जंघ बक्ष हात मस्तक एवं आ छड़ा ये पांचटी अंग हूँ आ छड़ा आउ तीनो रही मन बुद्धि एवं वचन यटा मध्य आम भगवान किसी कह मनरे भगवान को स्मरण करवा वचन किसी कह बुद्धि भगवान को चिंता करवा ये अष्टांग अष्टांग कौन प्रणाम बोली कह जाए तेणु विनमय दंडवत दंडवत है तापर पुणी ठिया होगले ठिया ये जो देखा जा चित्र यह भाव ठिया होगले भगवान को दर्शन दंडवत कलापर ठिया दृग्भ्यांग प्रपश्यन दृग्भ्यांग चक्षु जो रही चक्षुरे दर्शन कर प्रपश्यन प्रकृष्ट रूपेण पश्यन चक्षुरे देखुं मानने चक्षुरे पीगला भाई इच्छा हो चक्षुरे पीजी रूप एक कह प्रपश्यन प्रपश्यन किभरी ना प्रपिबन नीब अर्भक प्रपिबन प्रकृष्ट रूपेण जो पान कर छोट पा कि भाव आसुच्छी प्रपिबन नीब जो पान कला भाई रूपमाधुरी भगवान रूपमाधुरी सी सब अमृत भगवान सबकि अमृत भगवान कथामृत आम सका चलती कथामृत भगवान तब कथामृतम तत्त जीवनम भगवान सबकि अमृत अमृत को सी पान कर चक्षु मध्यम पान कराव कान मध्यम पान कराव तब कथामृतम तत्त जीवनम श्रवण कर्ण मध्यम आम भगवान कथामृत को पान कर चक्षु मध्यम पान करसिका मध्यम भगवान पाद पद्म अर्पित जो तुलसी मकरंद बाहू आघ्राण कर आघ्राण मध्यम पान कर भाव रही भाव कथा रही तेणु दृग्भ्यांग प्रपश्यन प्रपन्नीव अर्भक जमी से पान कर भगवान रूप को प्रपन्नीव अर्भक एवं चुंबन निवासन आसन कह मुख द्वारा जमी भगवान रूप को भगवान शरीर को चुंबन कर चुंबन निब आसेव भुजे भुजे रिब आश्लिशन भुजरे जय श्री सीताराम हनुमान जो कि हस्तरे भगवान को आलिंगन करने चाहती भुजे रिब आश्लिशन भगवान को आलिंगन करने चाहती यही भाव भाव आसुच्छे तेणु दृग्भ्यांग मुखारविंदं माधुर्यं प्रपिबन्निव चक्षु मध्यम भगवान को जो मुखारविंद रही माधुर्य रही जमी पान कर प्रपिबन्निव प्रपश्यन से भाव देखुं एवं आसेन कह मुख द्वारा चरणाविंद माधुर्य चुंबन्निव अवदंत मुख द्वारा भगवान का चरणारविंद जो माधुर्य रही चरणारविंद जो माधुर्य रही सीटा को चुंबन करने चाहू अबंदत वंदना करने चाहती कि बुद्धि ना छोट पा पांच वर्ष बाड़क वंदना करने चाहती कह गला ना विनम साधु बबंद बबंद कहले वंदना करने चाहती बबंदर अर्थ कौन अबंदत प्रणाम जन प्रणाम कले चाहिए किसी कहवापी तेणु यही भाव आसन भुजाभ्याम आश्लिष्य निव चरणांगुली शिखरान पस्पर्श भुज द्वारा से चाहती आलिंगन करेंगे किभली भाव ना चरणांगुली शिखरान पस्पर्श ତାଙ୍କର ଚରଣର ଅଙ୍ଗୁଳିର ଶିଖର ଯେଉଁ ରହିଛି ଅଙ୍ଗୁଳିର ଅଗ୍ରଭାଗକୁ ସ୍ପର୍ଶ କରୁଛନ୍ତି, ଚରଣର ଅଗ୍ରଭାଗକୁ ସ୍ପର୍ଶ କରୁଛନ୍ତି। ତାଙ୍କର ମନର ଧାରଣା ହେଉଛି କିଭଳି ଭାବରେ ଭୁଜାଭ୍ୟାମ ଆଶ୍ଳିଷ୍ୟାନିବ, ବାହୁ ଦ୍ୱାରା ଆଲିଙ୍ଗନ କରିବା ପାଇଁ ଚାହୁଁଛନ୍ତି। ବହୁବଚନରେ କୁହାଯାଇଛି, ଏଇଟା ବହୁବଚନେ ବହୁବଚନରେ କୁହାଯାଇଛି। ଅନେକ ବାର ଏସବୁ କରିବା ପାଇଁ ତାଙ୍କର ଇଚ୍ଛା ହେଉଛି, ଏଭଳି ଭାବରେ ଦର୍ଶନ କରୁଛନ୍ତି। ତେଣୁ ଏଠି ପ୍ରଭୁପାଦ ମହାରାଜ କହୁଛନ୍ତି ଯେ ଧ୍ରୁବ ମହାରାଜଙ୍କର ଏ ପ୍ରକାର ଶାରୀରିକ ଲକ୍ଷଣରୁ ସୂଚନା ମିଳେ ଯେ ଭଗବାନଙ୍କୁ ପ୍ରତ୍ୟକ୍ଷ ଭାବେ ଦର୍ଶନ କରିବା ଦ୍ୱାରା ତାଙ୍କର ଶରୀରରେ ଅଷ୍ଟ ଉଲ୍ଲାସ ଭାବ ଜାତ ହୋଇଥିଲା, ଅଷ୍ଟସାତ୍ତ୍ୱିକ ଭାବ ରହିଛି, ଅଷ୍ଟସାତ୍ତ୍ୱିକ ଭାବ ତାଙ୍କର ଜାତ ହୋଇଥିଲା ପର ଧ୍ରୁବ ମହାରାଜଙ୍କର। ଏ ପ୍ରେମରେ ଏଇସବୁ ସ୍ତର ସବୁ ରହିଛି, ଅଷ୍ଟସାତ୍ତ୍ୱିକ ଭାବ ଆସିବ। ତେଣୁ ପରଶୋକରେ କହୁଛନ୍ତି ମୈତ୍ରମଣି ବିଦ୍ରୁଙ୍କୁ, ସତଂ ବିବକ୍ଷନ୍ତଂ ଅତଦ୍ବିଦଂ ହରିର୍ ଜ୍ଞାତ୍ୱା ସେ ସର୍ବ ସେ ଚ ହୃଦୟ ଅବସ୍ଥିତଃ କୃତାଞ୍ଜଳିଂ ବ୍ରହ୍ମ ମୟେନ କମ୍ବୁନା ପସ୍ପର୍ଶ ବାଳଂ କୃପୟା କପୋଳେ। ବିବକ୍ଷତମ ତତ୍ ଗୁଣାନ୍ ବକ୍ତୁମ୍ ଇଚ୍ଛୁତମ ଅତଦ୍ବିଦଂ ସ୍ତୁତ୍ୟାଦି କର୍ତ୍ତୁମ୍ ଅଜାନତମ ଅତଦ୍ବିଦମ୍ ବୋଲି କୁହାଯାଉଛି। ଅତଦ୍ବିଦମ୍ ଭଗବାନଙ୍କର କିଛି ଜାଣିନାହାନ୍ତି, ଭଗବତ ତତ୍ତ୍ୱ କିଛି ଜାଣିନାହାନ୍ତି, ସେ ପାଞ୍ଚ ବର୍ଷର ବାଳକ, ଭଗବତଙ୍କ ଶାସ୍ତ୍ର ଅଧ୍ୟୟନ କରିନାହାନ୍ତି, ଛୋଟ ପିଲା, ପାଠ ପଢ଼ୁଥିବେ କି ନ ପଢ଼ୁଥିବେ ପାଠ ପଢ଼ା କଥା କୁହାଯାଏ ନାହିଁ, ଏପର୍ଯ୍ୟନ୍ତ ପଢ଼ିନଥିବେ କି କ'ଣ, ପାଞ୍ଚ ଛଅ ବର୍ଷ ହେଲେ ଜଣେ ପାଠ ପଢ଼ିବାକୁ ଯିବେ ନା, ଗୁରୁକୁଳକୁ ଯିବେ, ରହିବେ ସେଠି ଗୁରୁଙ୍କ ପାଖରେ ରହିବେ। ତେଣୁ ଅତଦ୍ବିଦମ୍ କୌଣସି ପାଠ ପଢ଼ିନଥିଲେ ଭଗବାନ ତତ୍ତ୍ୱ କିଛି ଜାଣିନାହାନ୍ତି, ତେଣୁ ଯେଉଁ କହାହେଉଛି ଅତଦ୍ବିଦମ୍ ବ୍ୟାକରଣାଦି ଅଜ୍ଞାନାତ୍, ଅତଦ୍ବିଦମ୍ ଶବ୍ଦର ଅର୍ଥ ହେଉଛି ବ୍ୟାକରଣ କିଛି ଜାଣିନାହିଁ, କଥା ବି କହିବା କେମିତି କୁହାଯାଏ ସେଇଟା ବି ଜାଣିନାହାନ୍ତି, କିଭଳି ଭାବରେ କଥା କୁହାଯାଏ ସେଇଟା ମଧ୍ୟ ଜାଣିନାହିଁ, ଅତଦ୍ବିଦମ୍ ଠିକ୍ ଭାବରେ ବାକ୍ୟ ଗୋଟେ କହିପାରୁନାହାନ୍ତି। ଆମର ଅଧିକାଂଶ ପିଲା ଓଡ଼ିଆ ପିଲାମାନେ ସବୁ ଯେତେବେଳେ ଇଂଲିଶରେ ଲେଖନ୍ତି ସବୁ ଭୁଲଭାଲ କରି ଲେଖନ୍ତି, ସବଜେକ୍ଟ ପ୍ରେଡିକେଟ୍ ଯେଉଁ ସବୁ ରହିଛି କିଭଳି ଭାବରେ ଲେଖା ହେବ ସେସବୁ ମଧ୍ୟ ଜାଣନ୍ତିନି, ଭୁଲଭାଲ କରିଦିଅନ୍ତି ସବୁ। ସେଇଭଳି ଭାବରେ ଏ ବାକ୍ୟ କେମିତି ବ୍ୟାକରଣ ମଧ୍ୟ ଜାଣିନାହାନ୍ତି, ବ୍ୟାକରଣ ବ୍ୟାକରଣ ଆଦି ଅଜ୍ଞାନ ଆଦିରେ ବହୁତ କଥା ରହିଛି କିନ୍ତୁ ଶାସ୍ତ୍ର ଜ୍ଞାନ କିଛି ନାହିଁ, ଏଭଳି ଭାବରେ ଅତଦ୍ବିଦ ବୋଲି କୁହାଯାଇଛି। ସଂସ୍କୃତମ୍ ପ୍ରୟୁକ୍ତମ୍ ଅଶକ୍ନୁବତମ୍, ଆଉ ସଂସ୍କୃତରେ ଭଗବାନଙ୍କର ଆରାଧନା କରିବା ପାଇଁ ତାଙ୍କର ଶକ୍ତି ହେଉନାହିଁ, ଅଶକ୍ନୁବନ୍ତମ୍ ଜ୍ଞାତ୍ୟତି ଅତ୍ର ହେତୁ, ଏଇଟା ଭଗବାନ ଜାଣିପାରିଲେ, ଆମର ଚେଷ୍ଟା ଭଗବାନ ଜାଣିପାରିଲେ। ଭଗବାନ ଭଗବତ ଗୀତାରେ କହିଲେ ନା ଦଶମ ଅଧ୍ୟାୟରେ, ପ୍ରଭୁପାଦ ମହାରାଜ ମଧ୍ୟ ସେ କଥା ଭାବାର୍ଥରେ କହିଛନ୍ତି, ଭଗବତ ଗୀତାରେ ଦଶମ ଅଧ୍ୟାୟରେ ଭଗବାନଙ୍କୁ ଏଇ ଚାରୋଟି ଶ୍ଳୋକ ହେଉଛି ଭଗବତ ଗୀତାର ସାର, ଚାରୋଟି ଶ୍ଳୋକ ରହିଛି ଦଶମ ଅଧ୍ୟାୟ ଆଠରୁ ଏଗାର ଚାରିଟି ନା, ସେ ଚାରୋଟି ଶ୍ଳୋକରେ କୁହାଯାଇଛି ଗୀତା ସାର ବୋଲି କୁହାଯାଏ। ତା ଦେହରେ ଗୋଟେ ଶ୍ଳୋକ ରହିଛି ଯେ କ'ଣ, ତେଷାମେବାନୁକମ୍ପାତମ୍ ଅହମ୍ ଅଜ୍ଞାନଜଂ ତମଃ ନାଶୟାମି ଆତ୍ମଭାବସ୍ତୁ ଜ୍ଞାନ ଦୀପେନ ଭାସ୍ୱତା। ଭଗବାନ ଯେଉଁମାନେ ଭଗବାନଙ୍କ ସହିତ ଯୁକ୍ତ ହୋଇଛନ୍ତି ତାଙ୍କର ହୃଦୟ ଭିତରେ ଯଦି କିଛି ଅଜ୍ଞାନତା ରହିଛି ଭଗବାନ ନିଜେ ତାକୁ ଦୂର କରିଦିଅନ୍ତି, ଜ୍ଞାନ ଦୀପେନ ଭାସ୍ୱତା, ତାଙ୍କର ହୃଦୟରେ ଜ୍ଞାନ ରୂପକ ଦୀପକ ଜାଳି ଦିଅନ୍ତି ଭଗବାନ ସେଇ ଭକ୍ତଙ୍କର ହୃଦୟରେ। ଆଜି ଧ୍ରୁବଙ୍କର ବର୍ତ୍ତମାନ ହୃଦୟରେ ସେ ଜ୍ଞାନ ଦେଇଦେବେ ଭଗବାନ, ଅତଦ୍ବିଦ ସେ ଅଛନ୍ତି ଜାଣିନାହାନ୍ତି, ତଦ୍ବିତଂ ବିବକ୍ଷନ୍ତମ୍ ଚାହୁଁଛନ୍ତି କିଛି ଭଗବାନଙ୍କର ଗୁଣଗାନ କରିବା ପାଇଁ, ଭଗବାନ ଉପସ୍ଥିତ ରହିଛନ୍ତି ଭଗବାନ ବିଷୟରେ କିଛି କହିବେ, କିଛି ତ କହିବେ ଆଉ କ'ଣ ଚୁପଚାପ ସାଇଲେଣ୍ଟ ରହିବେ ନା କ'ଣ, ସେଠି କ'ଣ ମୌନ ଧାରଣ କରି ରହିବେ ଭଗବାନ ପାଖରେ, ଭଗବାନ ଉପସ୍ଥିତ ରହିଛନ୍ତି। ଆମର ଜୀବନ ଭଗବାନ ଆମକୁ ଦେଇଛନ୍ତି କଥା, ଜୁହା ଦେଇଛନ୍ତି, ଜୁହା ଦେଇଛନ୍ତି, ଏ ଜୁହାରେ ଆମେ କଥା କହିବାର ଶକ୍ତି ଦେଇଛନ୍ତି ଭଗବାନ, କ'ଣ ପାଇଁ ଦେଇଛନ୍ତି, ଏ ଭଗବାନଙ୍କର ଗୁଣଗାନ କରିବା ପାଇଁ। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ। ଯେଉଁମାନେ କଥା କହିପାରୁନାହାନ୍ତି ତାଙ୍କ କଥା ଛାଡ଼ନ୍ତୁ, ଯେଉଁମାନେ ଭଗବାନ ଶକ୍ତି ଦେଇଛନ୍ତି ଜିଭାରେ ଆମର କଥା କହିବା ପାଇଁ ଶକ୍ତି ଦେଇଛନ୍ତି, ଏଇ ଭଗବାନଙ୍କର ଗୁଣଗାନ କରିବା ପାଇଁ ଏଇ ଶକ୍ତି ଏଇ ଜିହ୍ୱା ଆମକୁ ମିଳିଛି। ତେଣୁ ଅନ୍ୟ ଅର୍ଥରେ ଆମେ କହିବା, ଯେଉଁମାନେ ଜିହ୍ୱା ପ୍ରାପ୍ତ ହୋଇକରି ଭଗବାନ ଗୁଣଗାନ କରୁନାହାନ୍ତି ସେ ଜିହ୍ୱାକୁ କ'ଣ କୁହାଯାଇଛି, ବେଙ୍ଗର ଜିହ୍ୱା ବୋଲି କୁହାଯାଇଛି। ତରଭ ଏଇସବୁ ରହିଛି, ତରଭ କିନ ସ୍ମରତି ଜୀବନ୍ତି, ଏ ଦ୍ୱିତୀୟ ସ୍କନ୍ଦ ତୃତୀୟ ଅଧ୍ୟାୟରେ ଏସବୁ କଥା ରହିଛି। ଜିହ୍ୱା ସେଠି ଦାର୍ଦ୍ରେକ ଏବେ ସୁତ ନ ଚୋପ ଗାଇଛି ଉରୁଗାୟ ଗାଥା। ଏ ଜିହ୍ୱା ଜଣେ ପ୍ରାପ୍ତ ହୋଇକରି ଭଗବାନଙ୍କର ଗୁଣଗାନ କରୁନାହିଁ ସେଇଟା ଦାର୍ଦ୍ରେକ ହେବ ବା ବେଙ୍ଗର ଜିହ୍ୱା ସହିତ ତୁଳନା କରାଯାଇଛି। ବେଙ୍ଗ ଉଦାହରଣ ଦିଆଯାଏ କାହିଁକି ନା, ବେଙ୍ଗ ଯେଉଁ କର୍କଟ ହୁଏ ବର୍ଷା ଦିନ ଆସିଲେ କର୍କଟ ହୁଏ, ତେଣୁ ସାପକୁ ସହଜରେ ମିଳିଯାଏ, ଆମର ଖାଦ୍ୟଟା ଏଇଠି ଅଛି କହିକି ଯାଇ ସେ ଖାଦ୍ୟ ଗ୍ରହଣ କରେ। ତେଣୁ ସେହିଭଳି ଭାବରେ ଆମେ ଜିହ୍ୱା ପାଇକରି ଯଦି ଭଗବାନଙ୍କର ଗୁଣଗାନ କରୁନାହିଁ, ମୃତ୍ୟୁରୂପକ ସର୍ପ ଆମକୁ ଗ୍ରାସ କରିବ। ଜିହ୍ୱା ଆମକୁ ମିଳିଛି ଭଗବାନ ଗୁଣଗାନ କରିବା ପାଇଁ ମିଳିଛି, ତେଣୁ କିଛି କହିବା ପାଇଁ ଚାହୁଁଛନ୍ତି ଭଗବାନଙ୍କର କିନ୍ତୁ ଜାଣିନାହାନ୍ତି ତତ୍ତ୍ୱ କ'ଣ କହିବେ, ଭଗବତ ତତ୍ତ୍ୱ ଜାଣିନାହାନ୍ତି। ତେଣୁ ସତଂ ବିବକ୍ଷନ୍ତମ୍ ଅତଦ୍ବିଦମ୍ ହରି ହରି, ସିଏ ହରି ଶବ୍ଦ କାହିଁକି ବ୍ୟବହାର କରାଯାଉଛି ନା, ଧ୍ରୁବ ଯେତେବେଳେ ଦର୍ଶନ କରୁଛନ୍ତି ହରି, ତାଙ୍କର ମନର ଭାବ ହେଉଛି ହରି, ଆକର୍ଷଣ କରୁଛନ୍ତି, ଅମଙ୍ଗଳ ତାଙ୍କର ହରଣ କରିନେଇଛନ୍ତି, ପ୍ରେମ ଦେଇକି ତାଙ୍କ ମନକୁ ହରଣ କରିଛନ୍ତି, ତେଣୁ ସେ ହରିଙ୍କ ବିଷୟରେ କିଛି କହିବେ। ଜ୍ଞାତ୍ୱା ସେ ସର୍ବସ୍ୱ ଚ ହୃଦି ଅବସ୍ଥିତ, ଭଗବାନ ଏଇଟା ଜାଣିଲେ, କାରଣ ଭଗବାନ ସମସ୍ତଙ୍କ ହୃଦୟରେ ରହିଛନ୍ତି, ମଥା ସ୍ମୃତି ଜ୍ଞାନମ ଅପହନମ ଚ, ଭଗବାନଠାରୁ ସବୁ ଆସୁଛି, ଭଗବାନ ସବୁକିଛି ଜାଣନ୍ତି, ପରମାତ୍ମା ରୂପରେ ଭଗବାନ ଯେଉଁ ରହିଛନ୍ତି ଆମେ କ'ଣ ଚିନ୍ତା କରୁଛେ ଭଗବାନ ଜାଣନ୍ତି। ଭଗବତ ଗୀତା 13 ଅଧ୍ୟାୟରେ ଭଗବାନ ସେ କଥା କହିଛନ୍ତି, ସେ କହିଲେ ଯେଉଁ ରହିଛନ୍ତି ଇ କ୍ଷେତ୍ରଜ୍ଞ, କ୍ଷେତ୍ରଜ୍ଞ ଚାପି ମାଙ୍ଗ ବିଧି ସର୍ବକ୍ଷେତ୍ରିଷୁ ଭାରତ, ଆମେ କେବଳ ଏଇ ଶରୀର ଭିତରେ ରହିଛେ, ଏଇ ଶରୀର କଥାକୁ ଆମେ ଜାଣୁଛେ, ଅନ୍ୟ ଶରୀର କଥା ଆମେ କହିପାରିବା ନାହିଁ, କିନ୍ତୁ ଭଗବାନ ସବୁ ଶରୀରରେ ସେ କ୍ଷେତ୍ରଜ୍ଞ ରୂପରେ ରହିଛନ୍ତି। ସବୁ ଶରୀରରେ କିଏ କ'ଣ ଚିନ୍ତା କରୁଛି, କ'ଣ ଭାବୁଛି, କ'ଣ ସବୁ କଥା ସେ ଜାଣନ୍ତି। କ୍ଷେତ୍ରଜ୍ଞ ଚାପି ମାଙ୍ଗ ସର୍ବକ୍ଷେତ୍ରିଷୁ ଭାରତ, ସବୁ କଥା ସେ ଜାଣନ୍ତି। ତେଣୁ ଭଗବାନ ଜ୍ଞାତ୍ୱାସ୍ୟ ସର୍ବସ୍ୟ ଚ ହୃଦି ଅବସ୍ଥିତ, ଭଗବାନ ସମସ୍ତଙ୍କ ହୃଦୟରେ ରହିଛନ୍ତି, ତେଣୁ ଧ୍ରୁବଙ୍କର ମନୋଭାବ ଜାଣିପାରିଲେ, ଜାଣିକରି କ'ଣ କଲେ, କୃତାଞ୍ଜଳି ବ୍ରହ୍ମମୟନ କମ୍ବୁନା, କୃତାଞ୍ଜଳି ହେଇଯାଇଛନ୍ତି, କୃତାଞ୍ଜଳି ରହିଛି, ପ୍ରଭୁପାଦ ଚିତ୍ର ଦେଇଛନ୍ତି, ଯାହା ଶାସ୍ତ୍ରରେ ରହିଛି ସେଇଭଳି ଭାବରେ ରହିଛି, ଅଞ୍ଜଳି ବଦ୍ଧ କରିଦେଇଛନ୍ତି, ହାତ ଯୋଡ଼ି ଦେଇଛନ୍ତି, କିଛି କହିବା ପାଇଁ ଚାହୁଁଛନ୍ତି କିଛି କହିପାରୁନାହାନ୍ତି, ଭଗବାନ ଜାଣିପାରିଲେ, ତେଣୁ କ'ଣ କଲେ ବ୍ରହ୍ମମୟନ କମ୍ବୁନା, ଭଗବାନଙ୍କ ଶଙ୍ଖ ଯେଉଁ ରହିଛି ବ୍ରହ୍ମମୟ, କେତେଜଣ କୁହନ୍ତି ଯେ ଆମର ଜଗନ୍ନାଥ ମନ୍ଦିର ପୁରୀରେ ଯେଉଁ ରହିଛି, ଜଗନ୍ନାଥ ମନ୍ଦିର ଡାହାଣ ପଟେ ଯେଉଁ ରହିଛି ତାଙ୍କର ଷ୍ଟୋର୍ ରୁମ୍ ରହିଛି, ଯେଉଁଥିରେ କ'ଣ ସବୁ ରହିଛି ଯାଇଥିଲେ ବୈଜ୍ଞାନିକମାନେ ଜାଣିବା ପାଇଁ, ସବୁ ସର୍ପ ଇତ୍ୟାଦି ଭଲ ବହୁତ କଥା ସବୁ ଘଟଣା ହୋଇଯାଇଛି ଆପଣମାନେ ଜାଣିଥିବେ, ସେଇଥିରେ ସବୁ ସୁବର୍ଣ୍ଣ ଇତ୍ୟାଦି ସବୁ ରହିଛି, ତା ଭିତରେ ଅନେକ ତାଙ୍କର ସବୁ ରହିଛି, ସବୁ ଅଳଙ୍କାର ଇତ୍ୟାଦି ସବୁ ସେଠି ରହିଛି, ମୂଲ୍ୟବାନ ପଦାର୍ଥ। ସେଇଠି ଶଙ୍ଖ ଯେଉଁ ରହିଛି, ସେ ଶଙ୍ଖ ଯଦି ଆମେ କାନରେ ଲଗେଇଦେବା ତାହେଲେ ଶୁଣ, ସେଠି ଶବ୍ଦ ଆସୁଥିବ, ଶବ୍ଦ ବ୍ରହ୍ମ ସବୁ ବାହାରୁଛି ବୋଲି କୁହାଯାଏ, ମୁଁ ଅବଶ୍ୟ ଶୁଣିନି କିନ୍ତୁ ମୁଁ ଏ କଥା ଶୁଣିଛି ଏଇଭଳି ଭାବରେ, ବ୍ରହ୍ମମୟନ କମ୍ବୁନା, ସେ ଶଙ୍ଖ କମ୍ବୁ କହିଲେ ଶଙ୍ଖ ବ୍ରହ୍ମମୟ, ଭଗବାନଙ୍କର ସବୁକିଛି ସଚ୍ଚିଦାନନ୍ଦ ବିଗ୍ରହ, ଭଗବାନଙ୍କ ସବୁକିଛି ଚେତନଶୀଳ, ତେଣୁ ସେଇ ଭଗବାନ ଏ ଗୋଟେ ଭଗବାନ ଚାହୁଁଥିଲେ ତାକୁ ସ୍ପର୍ଶ କରିବା, ଇଏ ଯେମିତି ଚାହୁଁଛନ୍ତି ସ୍ପର୍ଶ କରିବେ ଆଲିଙ୍ଗନ କରିବେ, ଭଗବାନ ମଧ୍ୟ ସେଇଭଳି ଭାବରେ ଭାବରେ ଆଦାନ ପ୍ରଦାନ ହେଉଛି, ତେଣୁ ଭଗବାନ ସେଇଥିପାଇଁ ତାଙ୍କର କମ୍ବୁ ଯେଉଁ ଧରିଛନ୍ତି, ଶଙ୍ଖ ଚକ୍ର ଗଦା ପଦ୍ମ ଧାରଣ କରିଛନ୍ତି, ଭଗବାନ ଦେଖୁଛନ୍ତି ତ କମ୍ବୁ ସେ ଯେଉଁ ରଖିଛନ୍ତି, ତାଙ୍କର ସେ କମ୍ବୁ ବା ସେ ଯେଉଁ ରହିଛନ୍ତି ଶଙ୍ଖ, ଶଙ୍ଖରେ କ'ଣ କଲେ ପସ୍ପର୍ଶ ବାଳଂ କୃପୟା କପୋଳେ, କୃପା କରି ସେ ବାଳକର କପୋଳେ, କପୋଳ କହିଲେ ଗାଲରେ, ଗାଲରେ ଛୁଆଇଁ ଦେଲେ, ସେ ଚାହୁଁଛନ୍ତି ସ୍ପର୍ଶ କରିବେ, ଭଗବାନ ମଧ୍ୟ ଚାହୁଁଛନ୍ତି ଭକ୍ତର ସ୍ପର୍ଶ କରିବେ, ଭାବର ଆଦାନ ପ୍ରଦାନ ହେବ। ତେଣୁ ଛୁଇଁ ଦେଲେ ଭଗବାନ ଚାହିଁଥିଲେ ଅନ୍ୟ ଉପାୟରେ ମଧ୍ୟ ଜ୍ଞାନ ଦେଇପାରିଥାନ୍ତେ, କିଛି କହିବା ଦରକାର ନାହିଁ। ବ୍ରହ୍ମାଙ୍କୁ ଯେଉଁ ଜ୍ଞାନ ଦେଲେ କିଛି କପଳ ଛୁଆଇ ନଥିଲେ, ବ୍ରହ୍ମାଙ୍କୁ ଯେଉଁ ଜ୍ଞାନ ଦେଲେ ଶଙ୍ଖ ଛୁଆଇ ନଥିଲେ ତାଙ୍କ ପାଖରେ। ଭଗବାନ କେମିତି ଜ୍ଞାନ ଦେଲେ? ଭାଗବତ ପ୍ରଥମ ସ୍କନ୍ଦ ପ୍ରଥମ ଅଧ୍ୟାୟ ପ୍ରଥମ ଶ୍ଳୋକରେ ସେ କଥା କୁହାଯାଇଛି, ତେନେ ବ୍ରହ୍ମ ହୃଦୟ ଯାହାଦି କବେ, ବ୍ରହ୍ମାଙ୍କ ହୃଦୟରେ ସବୁ ଜ୍ଞାନ ଦେଇଦେଲେ। କୁହାଯାଏ ବଂଶୀ ମାଧ୍ୟମରେ ସେ ଜ୍ଞାନ ପ୍ରଦାନ କରିଦେଲେ, କିନ୍ତୁ ଏଇ ଯେଉଁ ଭକ୍ତର ଏବଂ ଭଗବାନଙ୍କ ଯେଉଁ ଭାବର ଆଦାନ ପ୍ରଦାନ ହେଉଛି, ସେଥିପାଇଁ ଭଗବାନ ଛୁଇଁ ଦେଲେ କପାଳ, ଶଙ୍ଖ ମାଧ୍ୟମରେ ଭଗବାନ ମଧ୍ୟ ସ୍ପର୍ଶ କଲେ। କପାଳ କହିଲେ ଗାଲକୁ, ଧ୍ରୁବର ଗାଲକୁ ସ୍ପର୍ଶ କଲେ ଏବଂ ଭଗବାନଙ୍କର ସ୍ପର୍ଶ ସେ ପାଇଗଲେ। କମ୍ଭୁ ମାଧ୍ୟମରେ, ଶଙ୍ଖ ମାଧ୍ୟମରେ ଭଗବାନଙ୍କୁ ମଧ୍ୟ ସେ ସ୍ପର୍ଶ ପାଇଗଲେ। ସେ ଚାହୁଁଥିଲେ ନା, ଚକ୍ଷୁ ମାଧ୍ୟମରେ ଯେମିତି ଭଗବାନଙ୍କ ରୂପ ପାଳନ କରୁଛନ୍ତି, ରୂପମାଧୁରୀ ପାଳନ କରୁଛନ୍ତି, ବାହୁ ଦ୍ୱାରା ଯେମିତି ଭଗବାନଙ୍କୁ ଆଲିଙ୍ଗନ କରିବା ପାଇଁ ଚାହୁଁଛନ୍ତି, ଏଇଭଳି ଭାବରେ ତାଙ୍କ ଅଷ୍ଟସାତ୍ୱିକ ଭାବ ଆସିଥିଲା। ତେଣୁ ଭଗବାନ ସବୁ ଜାଣନ୍ତି, ଭଗବାନ ତାକୁ ଛୁଇଁ ଦେଲେ ବା ସେ ଶଙ୍ଖ ଦ୍ୱାରା ସ୍ପର୍ଶ କରିଦେଲେ, ଏଇଥିରେ ସବୁକିଛି ଜ୍ଞାନ ଆସିଗଲା। ଯେଉଁ ଜ୍ଞାନକୁ ପ୍ରାପ୍ତ ହେବା ପାଇଁ ହଜାର ହଜାର ବର୍ଷ କରିବାକୁ ପଡ଼ୁଛି, ଜ୍ଞାନ ଆହରଣ କରିବାକୁ ପଡ଼ୁଛି। ଜ୍ଞାନ ଆହରଣ କଲେ ମଧ୍ୟ ଆଇନଷ୍ଟାଇନ୍ ନା କିଏ କହୁଥିଲେ, ନ୍ୟୁଟନ କହୁଥିଲେ, ମୁଁ ଜ୍ଞାନର ସମୁଦ୍ର ବେଳାଭୂମିରୁ ମାତ୍ର କେତେ ଖଣ୍ଡି ସାମୁକା ପାଇଛି, ଏତେ ବଡ଼ ବୈଜ୍ଞାନିକ ଏଇଭଳି ଭାବରେ କହିଥିଲେ। ଜ୍ଞାନର ଅନ୍ତ ନାହିଁ, ତେଣୁ ସେ ସବୁକିଛି ଜ୍ଞାନ ପାଇଗଲେ, ସିଏ ଛୁଆଇଁ ଦେଲେ ସେଥିରେ ସବୁ ଜ୍ଞାନ ଆସିଗଲା। ଏ ଭଗବାନଙ୍କର ଅଦ୍ଭୁତ କର୍ମ, ଭଗବାନ ଅଦ୍ଭୁତ କର୍ମ ଏଇଭଳି ଭାବରେ ଛୁଆଇଁ ନଥିଲେ ମଧ୍ୟ ଚାହିଁଥିଲେ ଭଗବାନ କେବଳ ସଂକଳ୍ପ ମାତ୍ର ସବୁ କରିପାରିଥାନ୍ତେ। ଭଗବାନ କହିଲେ ନା, ତେଷାମ ଏବାନୁ କମ୍ପାର୍ଥମ ଅହମ ଜ୍ଞାନ ଯେଉଁ ତମ ନାଶୟ ଆମେ ଆତ୍ମଭାବସ୍ତୋ। ଭଗବାନ କେବଳ ଚିନ୍ତା କରିଦେଲେ ସମସ୍ତଙ୍କ ଜ୍ଞାନ ଆସିଯିବ, ଜ୍ଞାନ ଦୀପିରେ ଭାସ୍ୱ, ତାଙ୍କର ହୃଦୟରେ ଜ୍ଞାନ ଆସିଯିବ, ଭଗବାନ ଚାହିଁଦେବେ ଯଦି, ଇଚ୍ଛା କରିବେ ଯଦି। କିନ୍ତୁ ଯାହା ହଉ, ଛୁଆଇଁ ଦେଲେ ଟିକେ, ଶଙ୍ଖ ଟିକେ ଛୁଆଇଁ ଦେଲେ ସବୁ ଜ୍ଞାନ ଆସିଗଲା, ସମସ୍ତ ଶାସ୍ତ୍ରର ସାର ସେ ଜାଣିଗଲେ। ତେଣୁ ବାରଟି ଶ୍ଳୋକରେ ସେ ଭଗବାନଙ୍କର ପ୍ରାର୍ଥନା କରିବେ, ଭଗବତ ତତ୍ତ୍ୱକୁ ଆମେ ଜାଣିବା। ହଜାର ହଜାର ଲକ୍ଷ ଲକ୍ଷ ଶ୍ଳୋକ ରହିଛନ୍ତି, କିନ୍ତୁ ସେସବୁ ସାର ଏଇ ଧ୍ରୁବ ମହାରାଜ କହିଦେଲେ, ଭଗବାନ ସେ ଜ୍ଞାନ ପ୍ରଦାନ କଲେ। ଛଅରୁ ଆରମ୍ଭ ହେବ, ଛଅରୁ ବାର, ବାରଟି ଶ୍ଳୋକ ହେଲେ କେତେ ହେବ, ସତର, ଛଅରୁ ସତର, ଏଇ ବାରଟି ଶ୍ଳୋକରେ ସମସ୍ତ ଶାସ୍ତ୍ରର ସାର କହିଦେଲେ ସିଏ, ଭଗବତ ତତ୍ତ୍ୱ ନିର୍ଣ୍ଣୟ କରିଦେଲେ। ପାଞ୍ଚ ବର୍ଷର ବାଳକ, ପାଞ୍ଚ ବର୍ଷ ଛଅ ମାସ, ସେତେବେଳେ ଆରମ୍ଭରେ ପାଞ୍ଚ ବର୍ଷ ଥିଲା, ବର୍ତ୍ତମାନ ପାଞ୍ଚ ବର୍ଷ ଛଅ ମାସ ହେଇଗଲା। ତେଣୁ ପ୍ରଭୁପାଦ ମହାରାଜ କହୁଛନ୍ତି, ଏଥିରୁ ଜଣାଯାଏ ଯେ ଯେତେବେଳେ କୌଣସି ଭକ୍ତ ଭଗବାନଙ୍କ ସମ୍ବନ୍ଧରେ ଲେଖନ୍ତି ବା କହନ୍ତି, ସେତେବେଳେ ଭଗବାନ ଅନ୍ତର୍ମଧ୍ୟରୁ ତାହାଙ୍କୁ କୁହନ୍ତି। ଭଗବାନଙ୍କ ବିଷୟରେ ଯେଉଁମାନେ କିଛି ଲେଖନ୍ତି ବା କିଛି କୁହନ୍ତି, ପ୍ରଭୁପାଦ ମହାରାଜ ପରପୋଟ ଦେଇଛନ୍ତି। ଯେଉଁମାନେ ଭକ୍ତାମାନେ ମଧ୍ୟ ଯେଉଁମାନେ ଭାଗବତ କଥା କୁହନ୍ତି, ସେମାନେ ମଧ୍ୟ ଆମର ଶ୍ରୀଶ୍ରୀମଦ ଗୌରବନ୍ଦ ସେ ମହାରାଜ କହୁଥିଲେ। ଜଣେ ପ୍ରଶ୍ନ ପଚାରିଲେ, ଗୁରୁଦେବ ଆପଣ ଏ ଯେଉଁ କଥା କହୁଛନ୍ତି କେମିତି ଏତେ ସବୁ ଜ୍ଞାନ କେଉଁଠୁ ଆଣୁଛନ୍ତି? ତେଣୁ ସିଏ ଏ କଥା କହିଥିଲେ, କହିଲେ ଆମର ଯେଉଁ ରହିଛି ଏଠି ଟ୍ୟାପ୍ ରହିଛି, ପାଣି ଆସୁଛି, ଗୋଡ଼ ଦେଉଛନ୍ତି, ହାତ ଦେଉଛନ୍ତି, ମୁହଁ ଦେଉଛନ୍ତି, ସବୁ ସେ ଟ୍ୟାପ୍ରୁ ପାଣି, ଟ୍ୟାପ୍ ଖୋଲିଦେଲେ ପାଣିଟା ଆସୁଛି, ପାଣିଟା କ'ଣ ସେ ଟ୍ୟାପ୍ ଦେଉଛି? ପାଣିଟା ସୋର୍ସରୁ ଆସୁଛି ନା ଆଉ। ତେଣୁ ସେହିଭଳି ଭାବରେ ଆମର ମୁଖରେ ଭଗବାନ କଥା ଆସୁଛି, କିନ୍ତୁ ଆମେ କ'ଣ କହିପାରୁଛେ? ଏଇଟା ଭଗବାନ ସେଇଟା କୁହାଉଛନ୍ତି। ସେଇଟା ଯେଉଁମାନେ ଶୁଦ୍ଧ ଭକ୍ତ ସେମାନେ ଯେଉଁ କଥା କୁହନ୍ତି, ସେ ଶବ୍ଦ ବ୍ରହ୍ମ, ଭଗବାନଙ୍କର କଥା, ଭଗବାନ ଶବ୍ଦ ବ୍ରହ୍ମ ସିଧାସଳଖ ଆସି ତାଙ୍କର ମୁଖ ମାଧ୍ୟମରେ ଆସେ, ଶବ୍ଦ ବ୍ରହ୍ମ, ସେଥିରେ କୌଣସି ତ୍ରୁଟି ନଥାଏ। ଶାସ୍ତ୍ରର କଥା କୁହା ସେ ଆସିବ ସେଥିରେ। ଆମର କୁହାଯାଏ ଯେମିତି ଗୌରକିଶୋର ଦାସ ବାବାଜୀ ମହାରାଜ, ଗୌରକିଶୋର ଦାସ ବାବାଜୀ ମହାରାଜ ସେ କୌଣସି ପାଠ ପଢ଼ିନାହାନ୍ତି, କିନ୍ତୁ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର ସେ ହେଉଛନ୍ତି ବହୁତ ବିଦ୍ୱାନ ପଣ୍ଡିତ, ସେ ତାଙ୍କଠାରୁ ଶିଷ୍ୟତ୍ୱ ଗ୍ରହଣ କଲେ। ତେଣୁ ସିଏ ଯାହା କୁହନ୍ତି ଗୌରକିଶୋର ଦାସ ବାବାଜୀ ମହାରାଜ, ସାକ୍ଷାତ ବୈରାଗ୍ୟ ମୂର୍ତ୍ତି ବୋଲି କୁହାଯାଏ, ସାକ୍ଷାତ ବୈରାଗ୍ୟ ମୂର୍ତ୍ତି, ସିଏ ବୈରାଗ୍ୟ ମୂର୍ତ୍ତି, ସେ ଯାହା କହନ୍ତି ପାଠ ପଢ଼ିନାହାନ୍ତି, କିନ୍ତୁ ଯାହା କହନ୍ତି ବେଦର କଥା ହିଁ କୁହନ୍ତି। ତେଣୁ ଭକ୍ତମାନେ ଯେତେବେଳେ ଭଗବାନଙ୍କ ବିଷୟରେ କଥା କୁହନ୍ତି, ଭଗବାନ ସେ ଅନ୍ତରରେ ରହିକରି ସେ ପ୍ରେରଣାଟି ଦିଅନ୍ତି। ଆମେ ମଧ୍ୟ ନିଜେ ଅନୁଭବ କରିଛୁ, ପ୍ରକୃତରେ ଆମେ ଚିନ୍ତା କରିଛୁ ଗୋଟେ କଥା କହିବା ପାଇଁ, ପଢ଼ିକରି ଆସିଥିବୁ ଏହା ସବୁ କହିବା, କିନ୍ତୁ ସେତେବେଳେ ବଦଳିଯିବ, ବାବା ଆଉ ଗୋଟେ ଅଲଗା ପ୍ରକାର ସବୁ ଆସିବ କଥା,
କୁଆଡ଼ୁ କୁଆଡ଼ୁ ସବୁ କଥା ଆସି ପହଞ୍ଚିଯିବ। ଯାହା ହଉ,
ତେଣୁ ଏହା ଶ୍ରୀମଦ୍ ଭଗବତ ଗୀତା ଦଶମ ଅଧ୍ୟାୟରେ ଏକଥା ମୁଁ ଯେଉଁ କହିଲି କେଶାମ ବିବାହନଙ୍କ ଭାରତ ପ୍ରଭୁପାଦ ମହାରାଜ ମଧ୍ୟ ଭାବାର୍ଥରେ ସେ କଥା କହୁଛନ୍ତି। ସେଥିପାଇଁ ହରେ କୃଷ୍ଣ ମନ୍ତ୍ରର ଦିବ୍ୟ ଧ୍ୱନି ତରଙ୍ଗ ସାଧାରଣ ଅକ୍ଷର ସାହାଯ୍ୟରେ ପ୍ରକାଶ କରାଯାଉଥିଲେ ସୁଦ୍ଧା ତାକୁ ପ୍ରାକୃତ ଧ୍ୱନି ବୋଲି ଭାବିବା ଉଚିତ ନୁହେଁ। ଏ ଯେଉଁ କହିବେ ଧ୍ରୁବ ମହାରାଜ ଯେଉଁ କହିବେ ବାରଟି ଶ୍ଳୋକ ସେସବୁ ଶବ୍ଦ ବ୍ରହ୍ମ। ସେଇଭଳି ଭାବରେ ଆମେ ଯେଉଁ ହରେକୃଷ୍ଣ କୀର୍ତ୍ତନ କରୁଛୁ ଇଏ ମଧ୍ୟ ଶବ୍ଦ ବ୍ରହ୍ମ, ଯେହେତୁ ପ୍ରାକୃତ ଭାବରେ ଲାଗୁଛି ସାଧାରଣ ଅକ୍ଷର ଭଳି, ଯେଉଁ ଆମର ରହିଛି ଅକ୍ଷର ସବୁ ରହିଛି ସେଥିରୁ ହ ରେ ଏସବୁ ରହିଛି ଅକ୍ଷର ସବୁ ରହିଛି ସେଇ ଅକ୍ଷର ଉଚ୍ଚାରିତ ହେଉଛି। କିନ୍ତୁ ଯେଉଁମାନେ ଶୁଦ୍ଧ ଭକ୍ତ ଭଗବାନଙ୍କୁ ନାମ କରନ୍ତି ସେ ଶୁଦ୍ଧ ଶବ୍ଦ ବ୍ରହ୍ମ, ସାଧାରଣ ଅକ୍ଷର ନୁହଁ, ସିଏ ଶବ୍ଦ ବ୍ରହ୍ମ ସିଏ। ସେଇଥିପାଇଁ ଆଜି ସାରା ପୃଥିବୀରେ ଏଇ ଆନ୍ଦୋଳନ ହେଇପାରିଲା। ପ୍ରଭୁପାଦ ମହାରାଜ ଯାଇଥିଲେ ଆମେରିକାର ଟମ୍ପକିନ୍ ସ୍କୋୟାର୍ରେ ଗୋଟେ ରବିବାରରେ ଉପରବେଳା ଯେତେବେଳେ କୀର୍ତ୍ତନ କରୁଥିଲେ ସମସ୍ତେ ଆକର୍ଷିତ ହେଇକି ଆସିଲେ। ଏମିତି କୁକୁରମାନେ ମଧ୍ୟ ନୃତ୍ୟ କରିବା ପାଇଁ ଆରମ୍ଭ କଲେ, ହିପିମାନେ ସବୁ ସେଇଠି ଥିଲେ, ପୁଅ ଝିଅ ମିଶିକରି ସବୁ ରହୁଥିଲେ, ସେଭଳି ଭାବରେ ଜୀବନଯାପନ କରୁଥିଲେ। କିନ୍ତୁ ଏଇ ଯେଉଁ ଶବ୍ଦ ବ୍ରହ୍ମ ତାଙ୍କୁ ଆକର୍ଷିତ କଲା, ତେଣୁ ସେମାନେ ଜୀବନରେ ପ୍ରଥମଥର ପାଇଁ ଦିବ୍ୟ ଆନନ୍ଦ ଲାଭ କଲେ। ସେଇଠୁ ଆମର ଇସ୍କନର ପ୍ରକୃତରେ ଆରମ୍ଭ ହେଲା, ଇସ୍କନ ଯେଉଁ ପ୍ରସାରଟା ସେଇଠୁ ଆରମ୍ଭ ହେଲା। ଟମ୍ପକିନ୍ ସ୍କୋୟାର ପାର୍କରେ ଆମେରିକାର ସେ ସ୍ଥାନ ରହିଛି, ଓକ୍ ଟ୍ରି ନା କ'ଣ ଗୋଟେ ଅଛି, ସେଇ ଟ୍ରି ସେଇ ମୂଳରେ ପ୍ରଭୁପାଦ ମହାରାଜ ରହି କୀର୍ତ୍ତନ କରୁଥିଲେ, ତାଙ୍କର କେତେଜଣ ଅନୁଗାମୀ ଆସିଥିଲେ, ସେଇଠି କୀର୍ତ୍ତନ ଆରମ୍ଭ ହୋଇଥିଲା। ସେଇଠୁ ମିଶ୍ରଣ ଭାବେ ମାନେ ବିସ୍ତାର ଭାବରେ ଆରମ୍ଭ ହେଲା, ପ୍ରଚାର ଆରମ୍ଭ ହେଲା। ତେଣୁ ଏଇଭଳି ଭାବରେ ଯେତେବେଳେ ଭଗବାନ ଛୁଆଇଁ ଦେଲେ ଶଙ୍ଖ, ସେତେବେଳେ କ'ଣ ହେଲା ନା, ପରିଜ୍ଞାନ୍ତୋ ପରାତ୍ମନୋ ଈଶ୍ୱରୋ ଜୀବୟୋ ନିର୍ଣ୍ଣୋ ଜୈନ ସ ପ୍ରତିପଦ୍ୟ ପ୍ରାପ୍ୟ ପ୍ରତିପାଦିତା ମିତି ପାଠେ। କ'ଣ ହେଲା ନା, ସବୈ ତଦୈବ ପ୍ରତିପାଦିତାଙ୍ଗୀରଂ ଦୈବିଂ ପରିଜ୍ଞାନ୍ତ ପରାତ୍ମ ନିର୍ଣ୍ଣୟ ତଂ ଭକ୍ତିଭାବୋଭ୍ୟ ଗୁଣାଦଶତ୍ୱରଂ ପରିଶ୍ରୁତୋରୁ ଶ୍ରବସଂ ଧ୍ରୁବକ୍ଷିତି। ଯେତେବେଳେ ଛୁଆଇଁ ଦେଲେ ଶଙ୍ଖକୁ, ସେତେବେଳେ କି ଅପୂର୍ବ ତାଙ୍କର ଜ୍ଞାନର ଆସିଗଲା, ଜ୍ଞାନ ଲୋକ ପ୍ରାପ୍ତ ହୋଇଗଲେ ସିଏ ସବୈ ତଦୈବ, ଆଉ ଅଧିକ ସମୟ ଲାଗିଲାନି, ତଦା ହେବ ଯେତେବେଳେ ଭଗବାନ ଛୁଆଇଁ ଦେଲେ ଶଙ୍ଖକୁ ଛୁଇଁ ଛୁଆଇଁ ଦେଲେ ସେତେବେଳେ ତଦା ହେବ ନିଶ୍ଚିନ୍ତ ଭାବରେ ସବୈ ତଦୈବ ପ୍ରତିପାଦିତା ଗିରଂ। ବର୍ତ୍ତମାନ ତାଙ୍କର କଥା ଆସିବ, ଗିରଂ ବଚନ ଆସିବ, ଶବ୍ଦ ବ୍ରହ୍ମ ଆସିବ ତାଙ୍କର ମୁଖରୁ, ପ୍ରତିପାଦିତ ହେବ ଶବ୍ଦ ଭଗବତ ତତ୍ତ୍ୱକୁ ପ୍ରତିପାଦିତ କରିବେ। ଦୈବିଂ ପରିଜ୍ଞାନ୍ତ ପରାତ୍ମ ନିର୍ଣ୍ଣୟ, ପରାତ୍ମ ବସ୍ତୁ କ୍ୱଚିତ୍ ଲୋକ ଜାଣନ୍ତି ଭଗବାନ କହିଲେ ନା ସପ୍ତମ ଅଧ୍ୟାୟରେ, କଶ୍ଚିତ୍ ମାଂ ବେଦୀ ତତ୍ତ୍ୱତଃ, ଖୁବ୍ କ୍ୱଚିତ୍ ଲୋକ ଭଗବାନ ତତ୍ତ୍ୱରେ ଜାଣନ୍ତି। ଆଉ ସେଇ ପରାତ୍ମ ପରିଜ୍ଞାନ୍ତ ସେ ଜାଣିଗଲେ, ଛୁଆଇଁ ଦେବା ଦ୍ୱାରା ସବୁ ଜାଣିଗଲେ, ତତ୍ତ୍ୱ ଜ୍ଞାନ ହୋଇଗଲା ତାଙ୍କର। ଦୈବିଂ ପରିଜ୍ଞାନ୍ତ ଦେବତା ଭଗବାନଙ୍କର ଯେଉଁ ଜ୍ଞାନ ଅଛି ସେଠୁ ପ୍ରାପ୍ତ ହୋଇଗଲେ, ଭଗବତ ତତ୍ତ୍ୱକୁ ଜାଣିଗଲେ। ପରିଜ୍ଞାନ ପରାତ୍ମ ନିର୍ଣ୍ଣୟ, ବର୍ତ୍ତମାନ ନିର୍ଣ୍ଣୟ କରିବେ ଭଗବତ ତତ୍ତ୍ୱକୁ, ନିର୍ଣ୍ଣୟ କରିବେ ପରାତ୍ମ ନିର୍ଣ୍ଣୟ କରିବେ। ତଂ ଭକ୍ତିଭାବଭ୍ୟ ଗୁଣାତ୍ ଅସତ୍ୱରଂ, ଏଇ ଭକ୍ତିଭାବରେ ଜଣେ ଭକ୍ତି ଜଣଙ୍କର ଥିଲେ ସେ ହିଁ ଭଗବାନଙ୍କୁ ଜାଣିପାରିବେ, ଅନ୍ୟ କୌଣସି ଭାବରେ ଜ୍ଞାନ ମାଧ୍ୟମରେ ବା ଅଷ୍ଟାଙ୍ଗ ଯୋଗ ମାଧ୍ୟମରେ ବା ଅନ୍ୟ କୌଣସି ଉପାୟରେ ଭଗବାନଙ୍କୁ ଜାଣିପାରିବେ ନାହିଁ। ଭକ୍ତ୍ୟା ମାମ ଅଭିଜାନାତି, ଭକ୍ତି ଯେଉଁମାନଙ୍କର ଭକ୍ତି ଅଛି ସେମାନେ ହିଁ ଭଗବାନଙ୍କୁ ଜାଣିପାରିବେ। ଯେମିତି ଉଦାହରଣ ଦିଆଯାଏ, ତୃତୀୟ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି, ଭାଗବତ କପିଳଦେବ କଥା କହୁଛନ୍ତି, ଯେମିତି ଆମେ ଦେଖିବା କ୍ଷୀରଟା ରହିଛି, କ୍ଷୀରଟା ଆମେ ଚକ୍ଷୁ ମାଧ୍ୟମରେ ଜାଣିବା ପାଇଁ ଚାହିଁବା, କ୍ଷୀରଟା ବିଷୟରେ ତତ୍ତ୍ୱ ଜାଣିବା ପାଇଁ ଆମେ କେବଳ ଚକ୍ଷୁ ମାଧ୍ୟମରେ ଜାଣିବା, ତାହେଲେ କ'ଣ ଜାଣିବା, ଚକ୍ଷୁ ମାଧ୍ୟମରେ କ'ଣ ଜାଣିବା, କ୍ଷୀରଟା ନା ଦେଖା ରଙ୍ଗ ଧଳା ଲିକ୍ୱିଡ଼ ଏତିକି ଜାଣିବା, ଆଉ କିଛି ଜାଣିପାରିବା କି? ତେଣୁ ସେହିଭଳି ଭାବରେ ଆଖି ଦ୍ୱାରା ଯଦି ଦେଖିବା ପାଇଁ ଚାହିଁବା, ଆଖିରେ କ'ଣ ଦେଖିବା, ଏଇ ଚକ୍ଷୁର ତ କଥା କୁହାଗଲା। ଯଦି ଆମ ଶରୀରରେ ଜଣେ ଛୁଆଁଇଦେବ, ଶରୀର ଜାଣିବା ପାଇଁ ଚାହୁଁଛି କ୍ଷୀରଟା କିଭଳି ଭାବରେ, ଶରୀରରେ ଯଦି ଆମେ କ୍ଷୀରଟାକୁ ପକାଇଦେବା ତାକୁ କ'ଣ ଲାଗିବ ନା, ଥଣ୍ଡା ଭଳିଆ ଲାଗିବ, ଏତିକି ଜାଣିବ, ଆଉ କିଛି ଜାଣିପାରିବ ନା ସେ ଶରୀର। ଜୁହା ଦ୍ୱାରା ଯଦି କ୍ଷୀରଟାକୁ ଜାଣିବା ପାଇଁ ଚାହିଁବା, ଜୁହା କ'ଣ ଜାଣିବ, ନା ସେଇଟା ମିଠା ଲାଗୁଛି, ଏଇଭଳିଆ ଲାଗିବ ଦେଖିବ, ଆଉ କିଛି ଜାଣିପାରିବ ନାହିଁ। କିନ୍ତୁ ମନ ମାଧ୍ୟମରେ ସେ ସବୁ ତତ୍ତ୍ୱ ଜାଣିଯିବ, କ୍ଷୀର ବିଷୟରେ ସବୁ ତତ୍ତ୍ୱ ଜାଣିଯିବ, ଏଇଟା ହେଉଛି ଲିକ୍ୱିଡ଼ ବା ଏଇଟା ହେଉଛି ତରଳ ପଦାର୍ଥ, ଦେଖିବା ପାଇଁ ଧଳା, ଏବଂ ସେ ମଧ୍ୟ ତା'ର ମିଷ୍ଟତା ରହିଛି, ଏସବୁ ତତ୍ତ୍ୱକୁ ସେ ଜାଣିଯିବ, ମନ ମାଧ୍ୟମରେ ସବୁ ଜାଣିଯିବ। ତେଣୁ ସେହିଭଳି ଭାବରେ ଭକ୍ତି ମାଧ୍ୟମରେ ଆମେ ଭଗବାନଙ୍କୁ ଜାଣିବା, ଅନ୍ୟ କୌଣସି ଉପାୟରେ ଜାଣିବା ନାହିଁ। ତେଣୁ ତନ୍ ଭକ୍ତିଭାବ ଅବ୍ୟଗୁଣାତ୍ ଅସତ୍ୱରଂ ପରିଶ୍ରତୁ ଉରୁ ସବସଂ ଧ୍ରୁବକ୍ଷିତି। ଅସତ୍ୱ ଭଗବାନଙ୍କର ଗୁଣଗାନ କରିବା ପାଇଁ ଚାହୁଁଛନ୍ତି, ଅସତ୍ୱର ଶୀଘ୍ର ଶୀଘ୍ର ଗୁଣଗାନ କରି ପଳେଇବା ତା ନୁହଁ, ଅସତ୍ୱର ଭଗବାନଙ୍କର ଗୁଣଗାନ ହେଉଛି ବହୁତ ଆନନ୍ଦ ତାଙ୍କର ବଢ଼ି ବଢ଼ିକା ଯିବ, ଶୀଘ୍ର ଶୀଘ୍ର କରିଦେବା ଶୁ ନାହିଁ, ଅସତ୍ୱର ବହୁତ କଥା ବିଷୟରେ ବିସ୍ତାର କରି କହିବା ପାଇଁ ଚାହୁଁଛନ୍ତି। ଅସତ୍ୱର ପରିଶ୍ରୁତ ଉରୁ ଉରୁ ପରିଶ୍ରୁତ ସବସଂ ଧ୍ରୁବକ୍ଷିତି। ଉରୁ ପରିଶ୍ରୁତ କହିଲେ ପରିଶ୍ରୁତ କହିଲେ ସର୍ବବିଖ୍ୟାତ, ଉରୁ ସବସଂ ଯାହାଙ୍କର ନାମ ସେ ଭଗବାନଙ୍କର ବିଷୟରେ, ଧ୍ରୁବକ୍ଷିତି ଯେଉଁ ଧ୍ରୁବ ଲୋକ କେବେ ଧ୍ୱଂସ ହେବ ନାହିଁ। ଏଇଟା କାହିଁ କହିଲେ ଧ୍ରୁବକ୍ଷିତି, ଅର୍ଥାତ୍ ହେଉଛି ଯେ ମହାପ୍ରଳୟରେ ଧ୍ୱଂସ ହେଉନଥିବା, ଧ୍ରୁବ ଲୋକ ପ୍ରାପ୍ତ ହେବାକୁ ଯାଉଥିବା ସର୍ବବିଖ୍ୟାତ ଭଗବାନଙ୍କୁ ଭକ୍ତିଯୋଗ ପଦ୍ଧତି ଅନୁଯାୟୀ ସ୍ୱତଃ କଣ୍ଠରୁ ଧରି ଆସୁଥିବା ସ୍ତୁତିଗାନ କରିବାକୁ ଲାଗିଲେ। ଧ୍ରୁବକ୍ଷିତି ଯେଉଁ ସ୍ତୁତି କରିବେ ତାପରେ ସେ ଧ୍ରୁବ ଲୋକ ପ୍ରାପ୍ତ ହେବେ, ସେ ଧ୍ରୁବକ୍ଷିତି ବୋଲି କୁହାଯାଉଛି, ସେ ଧ୍ରୁବ ଲୋକ ସେ ପ୍ରାପ୍ତ ହେବେ। ତେଣୁ ଏ ଛଅରୁ ଆରମ୍ଭ ହେବ ଭଗବାନଙ୍କ ସ୍ତୁତି। ତେଣୁ ଏଠି କୁହାଯାଉଛି ଭକ୍ତ୍ୟା ବେବ ଭକ୍ତ୍ୟା ଭକ୍ତି ମାଧ୍ୟମରେ ହିଁ ଭଗବାନଙ୍କ ଜାଣିପାରିବେ, ତାଙ୍କ ସ୍ତୁତି କରିହେବ, ନ ତୁ ସାଂଖ୍ୟ ଯୋଗାଦିଶୁ ଭାବ ଅଭିପ୍ରାୟ। ସାଂଖ୍ୟ ଯୋଗ ମାଧ୍ୟମରେ ବା ଜ୍ଞାନ ମାଧ୍ୟମରେ ବା ଅଷ୍ଟାଙ୍ଗ ଯୋଗ ମାଧ୍ୟମରେ ଭଗବାନଙ୍କୁ ଜାଣିହେବ ନାହିଁ, ସେଥିପାଇଁ ଭକ୍ତି ଶବ୍ଦ ବ୍ୟବହାର କରାଗଲା, ଭକ୍ତିରେ ହିଁ ଆମେ ଜାଣିବା ଭଗବାନଙ୍କୁ। ଧ୍ରୁବା କହିଲେ ପ୍ରଳୟ ବି ଅନସ୍ୱରା କ୍ଷିତି ସ୍ଥାନ ଦଶ୍ୟତି ଭାବି ସୂଚନମ୍। ତେଣୁ ସେ ଭବିଷ୍ୟତରେ ଏଇ ଧ୍ରୁବ ଲୋକ ପ୍ରାପ୍ତ ହେବେ, ତେଣୁ ବର୍ତ୍ତମାନ ସେ କହିବେ, ଭଗବାନଙ୍କୁ ସ୍ତୁତି କରିବେ। ତେଣୁ ପ୍ରଭୁପାଦ ମହାରାଜ କହୁଛନ୍ତି ଧ୍ରୁବଙ୍କର କାମନା ପୂରଣ କରିବା ନିମିତ୍ତ ଭଗବାନ ଧ୍ରୁବ ଲୋକ ନାମକ ଏକ ଲୋକ ସୃଷ୍ଟି କରିସାରିଥିଲେ, ଏବଂ ସେ ଧ୍ରୁବ ଲୋକ ମହାପ୍ରଳୟରେ ମଧ୍ୟ ଧ୍ୱଂସ ହୁଏ ନାହିଁ। ଧ୍ରୁବ ଲୋକ ସୃଷ୍ଟି କରିବା ପାଇଁ କେତେ ସମୟ ଲାଗିଥିବ ଭଗବାନଙ୍କୁ? ସଂକଳ୍ପ ମାତ୍ରେଣ, ଯେମିତି ବାମନଦେବ ଆସିଲେ କହିଲେ ବଳିକୁ କହିଲେ ତୁମେ ଯାଅ ସୁତଳ ଲୋକକୁ ଯାଅ, ସୁତଳ ଲୋକ ଥିଲା କିନ୍ତୁ ସେଠି ସବୁ ତିଆରି ହୋଇନଥିଲା କିଛି, ଆମର ଯେଉଁ ରେଲୱେ ଲାଇନ୍ ଚାହୁଁଛି କେତେ ବର୍ଷ ହେଲାଣି ଚାଲିଛି, ଏଇଠି ଏତିକି ରେଲୱେ ଲାଇନ୍ ପାଇଁ ବ୍ରିଜ୍ଟା ହେବ କେତେ ବର୍ଷ ଲାଗିଲାଣି, କିନ୍ତୁ ଭଗବାନ ଯେଉଁ କହିଲେ ତୁମେ ଯାଅ ସୁତଳ ଲୋକକୁ, ସୁତଳ ଲୋକ ସାଙ୍ଗେ ସାଙ୍ଗେ ରେଡ଼ି ହୋଇଗଲା, ବିଶ୍ୱକର୍ମା ତିଆରି କରିଦେଲେ ରାତାରାତି। ଭଗବାନ ତାଙ୍କର ଯେତେବେଳେ ମଥୁରାବାସୀମାନଙ୍କୁ ଯେତେବେଳେ ଆସିଥିଲେ, ଯେଉଁ ରହିଛନ୍ତି କାଳଯବନ ଆକ୍ରମଣ କରିବା ପାଇଁ ଆସିଥିଲେ, ସେହି ସମୟରେ ଭଗବାନ ତାଙ୍କର ମଥୁରାବାସୀମାନଙ୍କୁ ପଠାଇଦେଲେ, ସବୁ ଦ୍ୱାରକାକୁ ପଠାଇଦେଲେ, କେଉଁ ଟ୍ରାନ୍ସପୋର୍ଟରେ ପଠାଇବି ଚିନ୍ତା କରୁଥିଲେ ଭଗବାନ, କେଉଁ ଟ୍ରାନ୍ସପୋର୍ଟରେ ପଠାଇବା, ଭଗବାନ ନିଜ ଟ୍ରାନ୍ସପୋର୍ଟ ତିଆରି କରିଦେଲେ, ଟ୍ରାନ୍ସପୋର୍ଟ ଏଣ୍ଡ କୋ କମ୍ପାନୀ ଗୋଟେ କରିଦେଲେ, ଏଭଳି ତାଙ୍କୁ ସବୁ ପଠାଇଲେ, ସମସ୍ତେ ଶୋଇଥିଲେ ରାତିରେ, ସେଇ ଶୋଇଥିଲା ବେଳେ ଯାଇ ପହଞ୍ଚିଗଲେ ସେଠି ସୁଇଚ୍ ପଡ଼ିଛନ୍ତି, ତାଙ୍କର ସବୁ ତିଆରି ହୋଇଯାଇଛି। କେତେ ସମୟ ଲାଗିଥିଲା ତିଆରି ହେବା ପାଇଁ? ସାଙ୍ଗେ ସାଙ୍ଗେ ନିର୍ମାଣ ହୋଇଗଲା। ଏ ଭଗବାନଙ୍କର ଅଦ୍ଭୁତ କର୍ମ ଏଇଭଳି ଭାବରେ ରହିଛି। ଏଇଟାକୁ ଯେଉଁମାନେ ଠିକ୍ ଭାବରେ ଜାଣିନାହାନ୍ତି ସେମାନେ କହିବେ ଏସବୁ କଳ୍ପନା କଥା, ମାଇଥୋଲୋଜି, ଏସବୁ କଳ୍ପନା, କାରଣ ଆମ ଚିନ୍ତା ଶକ୍ତିରେ ଏଇଟା ବାହାରେ। ଯେଉଁମାନେ ପରମ୍ପରାରେ ଏଇ ଜ୍ଞାନକୁ ପ୍ରାପ୍ତ ହୋଇନାହାନ୍ତି ସେମାନେ ବୁଝିପାରିବେ ନାହିଁ, ଭଗବାନଙ୍କର ଅଦ୍ଭୁତ ଶକ୍ତି ବିଷୟରେ ଜାଣିପାରିବେ ନାହିଁ। ତେଣୁ ଭଗବାନ ସାଙ୍ଗେ ସାଙ୍ଗେ ପଠାଇଦେଲେ, ସକାଳୁ ଉଠି ଦେଖିଲା ବେଳକୁ ସେମାନେ ଆମେ ଏଠି କେଉଁଠୁ ଇଏ କେଉଁ ଜାଗା ଏଠି ପହଞ୍ଚିଗଲୁ ଜାଣିପାରିଲେ ନାହିଁ, ଆଶ୍ଚର୍ଯ୍ୟ ହୋଇଗଲେ। ତାପରେ ଯେତେବେଳେ ଭଗବାନ ଯିବେ, ଯେଉଁ ଜରାସନ୍ଧ 18 ବାର ଆକ୍ରମଣ କରିବ, 18ତମ ବାରରେ ଯେତେବେଳେ ଆସିବେ ଭଗବାନ, ସେଠୁ ଯୁଦ୍ଧରେ ପଳାୟନ କରିକି ଯାଇ ପହଞ୍ଚିବେ, ଦ୍ୱାରକାରେ ପହଞ୍ଚିବେ, ସେତେବେଳେ ସେମାନେ ଜାଣିବେ ଯେ ଆମେ ରାତାରାତି ଆସି ଏଠି ପହଞ୍ଚି ଯାଇଥିଲୁ। ଭଗବାନଙ୍କ ଏଇଭଳି ଭାବରେ ଅଦ୍ଭୁତ କର୍ମ ରହିଛି।
ତେଣୁ ଭକ୍ତମାନେ ଏହିସବୁ କର୍ମକୁ ସ୍ମରଣ କରି ଲୀଳା ସବୁ ଗାନ କରି ସେମାନଙ୍କର ଆନନ୍ଦ ବଢ଼ି ବଢ଼ିକା ଯାଏ, ଆନନ୍ଦ ବଢ଼ିଯାଏ।
ତେଣୁ ଏଠି ପ୍ରଭୁପାଦ ମହାରାଜ କହୁଛନ୍ତି ଯେ ଚଞ୍ଚଳ ଚିତ୍ତରେ ସାଧନା କରି ଧ୍ରୁବ ମହାରାଜ ସିଦ୍ଧି ଲାଭ କରିନଥିଲେ, ସେ ଧୈର୍ଯ୍ୟ ସହକାରେ ସ୍ଥିର ଚିତ୍ତରେ ସାଧନା କରି ଶ୍ରୀ ଗୁରୁଦେବଙ୍କର ଆଜ୍ଞା ପାଳନ ସହକାରେ ସିଦ୍ଧି ଲାଭ କରିଥିଲେ। ତେଣୁ ଆମେ ମଧ୍ୟ ସେଭଳି ଭାବରେ ସିଦ୍ଧି ପ୍ରାପ୍ତ ହୋଇପାରିବା। ଗୁରୁଦେବ ଆମକୁ ମଧ୍ୟ କହିଛନ୍ତି କେମିତି ଆମେ ଭଗବାନ ପ୍ରାପ୍ତ ହେବା। ଆମେ ଯଦି ସେଇଭଳି ଭାବରେ ଗୁରୁଦେବଙ୍କ ନିର୍ଦ୍ଦେଶ ଅନୁସାରେ ଯଦି କାର୍ଯ୍ୟ କରିବା, ଆମେ ମଧ୍ୟ ଭଗବାନ ପ୍ରାପ୍ତ ହେବା, ଏ ଆଶା ପୋଷଣ କରିବାର ପଡ଼ିବ। ଯେଉଁଭଳି ଭାବରେ ଧ୍ରୁବ ଭଗବାନ ପ୍ରାପ୍ତ ହୋଇଥିଲେ, ଆମେ ମଧ୍ୟ ପ୍ରାପ୍ତ ହେବା। ଧ୍ରୁବ ଯେମିତି ତାଙ୍କ ଗୁରୁଙ୍କର ନିର୍ଦ୍ଦେଶ ଅନୁସାରେ ଯଶ୍ୟ ପ୍ରସାଦାତ୍ ଭଗବତ ପ୍ରସାଦ, ଗୁରୁଦେବଙ୍କର କୃପା ହେଲେ ଭଗବାନଙ୍କ କୃପା ପ୍ରାପ୍ତ ହେବା। ତେଣୁ ଆମେ ମଧ୍ୟ ସେଭଳି ଭାବରେ ଗୁରୁଦେବଙ୍କ ନିର୍ଦ୍ଦେଶ ଅନୁସାରେ ଯଦି କାର୍ଯ୍ୟ କରିବା, ତାହେଲେ ଆମେ ମଧ୍ୟ ଭଗବାନଙ୍କୁ ପ୍ରାପ୍ତ ହେବା। ଏ ଆଶା ଆମେ ଏଇଠୁ ଏଇ ଆଶା ପ୍ରାପ୍ତ ହେବା ଏଇ କଥାରୁ। ତେଣୁ ବର୍ତ୍ତମାନ ସ୍ତୁତି ଆରମ୍ଭ ହେବ, ସମୟ ହେଇଯାଇଛି, ଆମେ କିଛି ସ୍ତୁତି କରିବା। 12 ସ୍ତୁତି ରହିଛି, ଆସନ୍ତାକାଲି ଆମ ସେସବୁ କଥା, ଆଉ ସବୁ ଯାହା ରହିଲା ଆମେ ସଂକ୍ଷେପରେ କହିଦେବା। ତେଣୁ ଏ ଧ୍ରୁବ କହୁଛନ୍ତି ବର୍ତ୍ତମାନ, ଧ୍ରୁବ ଉବାଚ ଯୋ ଅନ୍ତ ପ୍ରବିଶ୍ୟ ମମ ବାଚ ମୀମାଂ ପ୍ରସୁପ୍ତାଂ ସଞ୍ଜୀବୟତି ଅକ୍ଷୟ ଶକ୍ତି ଧର ସ୍ୱଧାମ୍ନା ଅନ୍ୟାଶ୍ଚ ହସ୍ତ ଚରଣ ଶ୍ରବଣ ତୁଗାଧୀନ ପ୍ରାଣାନ୍ ନମୋ ଭଗବତେ ପୁରୁଷାୟ ତୁଭ୍ୟଂ। ପ୍ରଥମ ଶ୍ଳୋକ, ଏ ଭଗବାନଙ୍କର ଯେତେବେଳେ କ'ଣ ଭଗବାନଙ୍କର ଦର୍ଶନ କଲେ, ଭଗବତ ଅନୁଭୂତି ଲାଭ କଲେ, ଭଗବତ ଅନୁଭୂତି ପ୍ରାପ୍ତ ଭକ୍ତଙ୍କର ତାଙ୍କର ଅନୁଭୂତିକୁ ସେ ପ୍ରକାଶ କରୁଛନ୍ତି। ଭଗବତ ଅନୁଭୂତି ଆମେ ଆମର କଥା ଦେଖନ୍ତୁ, ଧ୍ରୁବ ତ କେତେ ଉନ୍ନତ ସ୍ଥିତିରେ ଅଛେ, ଆମେ ସାଧାରଣ ସ୍ତରରେ ଅଛେ। ଯେଉଁମାନେ ଏ କୃଷ୍ଣ ଚେତନା ଆନ୍ଦୋଳନରେ ଆସିଛନ୍ତି, ଯୋଗ ଦେଇଛନ୍ତି, କୃଷ୍ଣ ଚେତନା ଆନ୍ଦୋଳନରେ ଯୋଗ ଦେଇଛନ୍ତି, କୃଷ୍ଣ ଚେତନା ଆନ୍ଦୋଳନ ବା ଦୀକ୍ଷା ନେଇଛନ୍ତି ବା ଏସବୁ ସେବା କରୁଛନ୍ତି ଭଗବାନଙ୍କର, ଆ ପୂର୍ବ ଅବସ୍ଥା ଆମର କ'ଣ ଥିଲା, ପର ଅବସ୍ଥା କ'ଣ ହେଲା, ଆମେ ନିଜେ ସେଇଟା ଉଦୟଙ୍ଗମ କରିପାରିବା। ତେଣୁ ଧ୍ରୁବ ସେହିଭଳି ଭାବରେ ହୃଦୟଙ୍ଗମ କରୁଛନ୍ତି, ପୂର୍ବ ଅବସ୍ଥା ଭଗବତ ପ୍ରାପ୍ତିର ପୂର୍ବ ଅବସ୍ଥା, ଭଗବତ ପ୍ରାପ୍ତିର ପର ଅବସ୍ଥା, ସେ କଥାଟି ଏଠି କହୁଛନ୍ତି ଯେ ଯୋ ଯୋ ଅନ୍ତ ପ୍ରବିଶ୍ୟ ଭଗବାନ, ସେ ଜାଣୁଛନ୍ତି ତାଙ୍କର ପ୍ରାଣ ଆସିଗଲା। ସେମାନେ ଆ ପୂର୍ବରୁ ସେ ଭାବୁଥିଲେ ତାଙ୍କର ଯେଉଁ ଶରୀର ଚିନ୍ତା ସବୁ କାର୍ଯ୍ୟ କରୁଥିଲେ ସବୁ କରୁଥିଲେ, କିନ୍ତୁ ସେ ଭାବୁଥିଲେ ବର୍ତ୍ତମାନ ତାଙ୍କର ଏଇ ଅନୁଭୂତି ଆସିଲା ଯେ ପ୍ରକୃତରେ ସେ ମୃତ ହୋଇକି ରହିଥିଲେ, ମୃତ ପ୍ରାୟ ରହିଥିଲେ, ସେ ସବୁ କରୁଥିଲେ ମଧ୍ୟ ମୃତ୍ୟୁ ଭଳି ସେ ରହିଥିଲେ, ମୃତ ବ୍ୟକ୍ତି ଭଳି ରହିଥିଲେ ସେ। ଆଜି ତାଙ୍କର ଜୀବନ ଆସିଲା, ପ୍ରଭୁପାଦ ମହାରାଜ ଯେତେବେଳେ ଗଲେ ଆମେରିକାକୁ, ସେ କୁହାଯାଏ ସେମାନେ ସବୁ ମୃତ ଭଳି ରହିଥିଲେ, ତାଙ୍କୁ ସେ ଜୀବନ ପ୍ରଦାନ କଲେ। ଆଜି ଧ୍ରୁବ ଏଇଟାକୁ ଅନୁଭବ କରୁଛନ୍ତି, ଯୋ ଅନ୍ତ ପ୍ରବିଶ୍ୟ ମୋ ବାଚ ମୀମାଂ ପ୍ରସୁପ୍ତାମ, ମୋର ବଚନ ଇତ୍ୟାଦି ଯାହା ସବୁ ରହିଛି, ଆମର 5 କର୍ମେନ୍ଦ୍ରିୟ, 5 ଜ୍ଞାନେନ୍ଦ୍ରିୟ ଏସବୁ ରହିଛି, ଏସବୁ ଆଉ ସବୁ କାର୍ଯ୍ୟ କରୁଛନ୍ତି, କିନ୍ତୁ ସିଏ ଅନୁଭବ କରୁଛନ୍ତି ଯେ ପ୍ରକୃତରେ ସେସବୁ ପ୍ରସୁପ୍ତ ହୋଇକି ରହିଥିଲେ, ଶୋଇକି ରହିଥିଲେ, ଏସବୁ ଇନ୍ଦ୍ର ସବୁ ଶୋଇକି ରହିଥିଲେ, ବର୍ତ୍ତମାନ ଜାଗ୍ରତ ହେଲେ ପ୍ରସୁପ୍ତାଙ୍ଗ ସଞ୍ଜୀବୟତି, ସେମାନେ ଯେଉଁ ସୁପ୍ତ ହୋଇକି ରହିଥିଲେ, ନିଦ୍ରିତ ମାନେ ଗାଢ଼ ନିଦ୍ରାରେ ରହିଥିଲେ, ତାଙ୍କୁ ବର୍ତ୍ତମାନ ଜାଗ୍ରତ କରାଗଲା, ସଞ୍ଜୀବୟତି, ସେମାନେ ଜୀବନ ପ୍ରାପ୍ତ ହେଲେ, ମୃତପ୍ରାୟ ଅବସ୍ଥାରେ ରହିଥିଲେ, ବର୍ତ୍ତମାନ ଜୀବନ ପ୍ରାପ୍ତ ହେଲେ। ଅଖିଳ ଶକ୍ତିଧର ସ୍ୱଧାମ୍ନା, ଅଖିଳ ଶକ୍ତି ଭଗବାନଙ୍କର ଶକ୍ତି ସେଇ ରହିଛି, ଅଖିଳ ଶକ୍ତି ଯୋ ମମ ପ୍ରସୁପ୍ତଂ ବାଚ ଅନ୍ୟାଶ୍ଚ, ଖାଲି ବାଚ ବଚନ ନୁହଁ, ଆଉ ସବୁ ଆମେ ଚକ୍ଷୁରେ ଦେଖୁଛେ, ଦର୍ଶନ କରୁଛେ, ଚକ୍ଷୁ ଦ୍ୱାରା ଦର୍ଶନ ହେଉଛି, କର୍ଣ୍ଣ ଦ୍ୱାରା ଶ୍ରବଣ ହେଉଛି, ନାସିକା ଦ୍ୱାରା ଆଘ୍ରାଣ ହେଉଛି, ଏଇସବୁ ଯେଉଁ କାର୍ଯ୍ୟ ହେଉଛି ଏସବୁ ସବୁକିଛି, ଜୁହା ଦ୍ୱାରା ଆମେ କଥା କହୁଛେ, ଏସବୁ ଇନ୍ଦ୍ରିୟମାନେ ସ୍ୱଧାମ୍ନା କହିଲେ ଚିତ୍ ଶକ୍ତିଆ, ଭଗବାନଙ୍କ ଯେଉଁ ଚିତ୍ ଶକ୍ତି ରହିଛି, ଭଗବାନ 3 ଶକ୍ତି ରହିଛି, ପ୍ରଭୁପାଦ ମହାରାଜ ମଧ୍ୟ ଭାଷ୍ୟରେ ସେ କଥା କହିବେ, ତେଣୁଟି ଶକ୍ତି ରହିଛି। ତେଣୁ ଗୋଟେ ହେଉଛି ବିଷ୍ଣୁ ଶକ୍ତି ପରାପ୍ରକ୍ତା କ୍ଷେତ୍ରଜ୍ଞା ତଥାପରା ଅବିଦ୍ୟା କର୍ମ ସଂଜ୍ଞାନ ତୃତୀୟ ଶକ୍ତି ରୁଚ୍ୟତେ। ଭଗବାନଙ୍କର ଗୋଟିଏ ଶକ୍ତି ହେଉଛି ବହୁତ ଉନ୍ନତ ଶକ୍ତି, ପରାପ୍ରକ୍ତା ଯେଉଁ ଶ୍ରେଷ୍ଠ ଶକ୍ତି ସେଇଟା ଭଗବାନଙ୍କର, ଏଇଟା ଚିତ୍ ଶକ୍ତି ବୋଲି କୁହାଯାଏ। ଏବଂ କ୍ଷେତ୍ରଜ୍ଞାଖ୍ୟା ତଥା ଆମେ ମଧ୍ୟ ଭଗବାନଙ୍କର ଉନ୍ନତର ଶକ୍ତି, କ୍ଷେତ୍ରଜ୍ଞାଖ୍ୟା ଶକ୍ତି ଆମର ଭଗବାନଙ୍କର। ଏବଂ ଏଇ ଭୂତ ପ୍ରକୃତି ଯେଉଁ ରହିଛି ଅବିଦ୍ୟା କର୍ମ ସଂଜ୍ଞାନା ତୃତୀୟ, ଇଏ ହେଉଛି ଭଗବାନଙ୍କର ତୃତୀୟ ଶକ୍ତି। ତେଣୁ ଭଗବାନ ଯେଉଁ ଶକ୍ତି ଦେଲେ, ଆ ପୂର୍ବରୁ ଆମେ ଯେଉଁ ବର୍ତ୍ତମାନ ଶକ୍ତି ରହିଛି ଏଇଟା ହେଉଛି ତୃତୀୟ ଶକ୍ତି, ଭଗବାନଙ୍କ ନିଚତର ଶକ୍ତିରେ ଆମେ ଅଛେ। କିନ୍ତୁ ଭଗବତ ପ୍ରାପ୍ତି ଆସିଗଲେ, ଭଗବତ ଅନୁଭୂତି ଆସିଗଲେ ଆମର ଦିବ୍ୟ ଶକ୍ତି ଆସିବ, ଚିତ୍ ଶକ୍ତି ଆସିଯିବ, ସେଇଟା ସେ ଅନୁଭବ କରୁଛନ୍ତି। ସ୍ୱଧାମନା କହିଲେ ଚିତ୍ ଶକ୍ତିଆ ସଞ୍ଜୀବ ଏଇଟି ଜୀବନ ଦାନ କରିଛନ୍ତି ଆମର ଇନ୍ଦ୍ରିୟମାନଙ୍କୁ। ଅଖିଳାଶ ଚକ୍ଷୁରାଦି ଜ୍ଞାନକ୍ରିୟା ଶକ୍ତି ଧାର ଇତି ଇତି ତଥା ପୁରୁଷ ଅନ୍ତର୍ଯ୍ୟାମିଣୀ, ଭଗବାନ ଅନ୍ତର୍ଯ୍ୟାମିନୀ ରୂପରେ ଏଇସବୁ ଆମର ଜାଗ୍ରତ କରିଛନ୍ତି, ଆମର ସବୁ ଇନ୍ଦ୍ରିୟମାନଙ୍କୁ ସବୁ ଜାଗ୍ରତ କରିଛନ୍ତି। ତେଣୁ ବିଶ୍ୱନାଥ ଏଇଟା ଶ୍ରୀଧର ସ୍ୱାମୀ କହୁଛନ୍ତି, ବିଶ୍ୱନାଥ ଚକ୍ର ଠାକୁର କହୁ ସ୍ୱେନ ଧାମନା କାଲି ଚିତ୍ ଶକ୍ତିଆ ଇମା ମମ ତୋ ଦାସସ୍ୟ ବାଚଂ। ଆମେ ଜାଣିନେ ଆମେ କିଏ, ଏଇ ଜ୍ଞାନ ଆସିଲା ତୋ ଦାସସ୍ୟ, ମୁଁ ଆପଣଙ୍କ ଦାସ, ଏଇ ଜ୍ଞାନ ଆସିଗଲା, ମହାପ୍ରଭୁ ସେ କଥା କହିଲେ। ଜୀବେର ସ୍ୱରୂପ ହଏ କୃଷ୍ଣର ନିତ୍ୟ ଦାସ, ଏଇ ଜ୍ଞାନ ଆମର ନାହିଁ, ଆମେ ନିଜେ ମାଲିକ ବୋଲି ଭାବୁଛେ, ସେଥିପାଇଁ ଆମେ ଦୁଃଖ ପାଉଛେ। ଯେତେବେଳେ ଆମେ ଜାଣିବା ଯେ ପ୍ରକୃତରେ ଆମର ପରିଚୟ ହେଉଛି ଭଗବାନଙ୍କର ଆମେ ଅଂଶ, ଭଗବାନଙ୍କ ସେବକ, ସେତେବେଳେ ଆମେ ପ୍ରକୃତରେ ଆନନ୍ଦ ପ୍ରାପ୍ତ ହେବା। ତେଣୁ ତୋ ଦାସସ୍ୟ ବାଚଂ ତୋ ସ୍ୱରୂପ ଗୁଣ ଲୀଳା ଦିକ ଏବଂ ବନୟତି। ତେଣୁ ପ୍ରକୃତରେ ଆମର ଏଇ ଯେଉଁ ଇନ୍ଦ୍ରିୟମାନେ ସବୁ ରହିଛି, ଇନ୍ଦ୍ରିୟମାନଙ୍କ ଦ୍ୱାରା ଆମେ ଭଗବାନଙ୍କ ସେବା କରିବା କଥା। ଋଷିକେଣ ଋଷିକେଶ ସେବନମ ଭକ୍ତି ରୁଚ୍ୟତେ, ଇନ୍ଦ୍ରିୟମାନଙ୍କ ଦ୍ୱାରା ଇନ୍ଦ୍ରିୟର ଯେ ପ୍ରଭୁ ଋଷିକେଶ, ତାଙ୍କର ପୂଜା କରିବା ହେଉଛି ପ୍ରକୃତରେ ଭକ୍ତି, ଏଇଥିପାଇଁ ଆମକୁ ମିଳିଛି। କିନ୍ତୁ ଆମେ ଆମର ସ୍ୱାଧୀନତାର ଅପବ୍ୟବହାର କରୁଛେ, ସେଥିପାଇଁ ଦୁଃଖ ପାଉଛେ, ଜନ୍ମ ମୃତ୍ୟୁ ଜରା ବ୍ୟାଧି ଦୁଃଖ ପାଉଛେ। ଆମର ଚକ୍ଷୁ ଯେଉଁ ରହିଛି, ଆମେ ଯାହା ଚାହିଁବା ତାହା ଦେଖିବା ପାଇଁ ନାହିଁ, ଭଗବାନଙ୍କ ରୂପ ଦର୍ଶନ କରିବା ପାଇଁ ବା ଯାହା ଦେଖିବା ସବୁଠାରେ ସେଇ ଭଗବତ ଶକ୍ତିକୁ ଅନୁଭବ କରିବା, ଦର୍ଶନ କରିବା, ଇଏ ହେଉଛି ଦର୍ଶନର ଶ୍ରେଷ୍ଠ ଲାଭ। ଭଗବାନଙ୍କର ଏସବୁ ଇନ୍ଦ୍ରିୟ ଭଗବାନ ସବୁ ଦେଇଛନ୍ତି, ଆମେ ଭାବୁଛେ ଆମର ଚକ୍ଷୁ ବୋଲି, ଆମେ କ'ଣ ଏଇଟାକୁ କେଉଁଠି ତିଆରି କରିଥିଲେ ନା କ'ଣ, ଆମେ ଜନ୍ମରୁ ଏସବୁ ପ୍ରାପ୍ତ ହେଇ ଭଗବାନ ସବୁ ଦେଇଛନ୍ତି, ଯାହାକୁ ଚକ୍ଷୁ ଦେଇନାହାନ୍ତି ସେ ଦେଖିପାରୁନାହାନ୍ତି, ଯାହାକୁ ଶ୍ରବଣ ଇନ୍ଦ୍ରିୟ ଦେଇନାହାନ୍ତି ସେ ଶୁଣିପାରୁନାହାନ୍ତି, କାନ ଥିଲେ ମଧ୍ୟ ଶୁଣିପାରୁନାହାନ୍ତି କାଲା ହେଇଯାଇଛନ୍ତି, କାହାକୁ ଜିଭା ଥିଲେ ମଧ୍ୟ ସେ କଥା କହିପାରୁନାହାନ୍ତି, ଏସବୁ ଭଗବାନ ଦେଇଛନ୍ତି, ପ୍ରଦାନ କରିଛନ୍ତି। ତେଣୁ ଭଗବାନଙ୍କର ଏଇସବୁ ଯେଉଁ ରହିଛି ବସ୍ତୁ ମାଧ୍ୟମରେ ଭଗବାନଙ୍କର ପୂଜା କରିବା, ଇଏ ହେଉଛି ଭକ୍ତି। ତେଣୁ ଯେଉଁ ଅନ୍ତଃପ୍ରବିଶ ବର୍ଣ୍ଣନା କରୁଛନ୍ତି, କ'ଣ ପ୍ରସୁପ୍ତାଂ ଏତାବତ୍ କାଳ ପର୍ଯ୍ୟନ୍ତ ସାହିତ୍ୟ ସ୍ଥିତାଂ ମୃତାମିବ ସଞ୍ଜୀବୟତି। କାଲି ଯେ ଗାଢ଼ ନିଦ୍ରାରେ ଏସବୁ ଇନ୍ଦ୍ରିୟମାନେ ଅଛନ୍ତି, ଯଦିଓ ଆମେ ଇନ୍ଦ୍ରିୟମାନେ କାର୍ଯ୍ୟ କରୁଛନ୍ତି, ଆମେ ଶୋଇଲା ବେଳେ ସ୍ୱପ୍ନ ଦେଖୁନେ କି, ସ୍ୱପ୍ନରେ କ'ଣ ସବୁ ଆମେ ବହୁତ କଥା ଦେଖୁନେ କି, ଇନ୍ଦ୍ରିୟମାନେ କାର୍ଯ୍ୟ କରୁନାହାନ୍ତି ସେଇଭଳି ଭାବରେ ଆମେ ଗଭୀର ନିଦ୍ରାରେ ରହିଛେ ଏବଂ ପ୍ରକୃତରେ ଆମେ ମୃତ ଅବସ୍ଥାରେ ରହିଛେ। ଏଠି କହୁଛନ୍ତି ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି ମୃତାମିବ, ଆଜି ସେ ଅନୁଭବ କରୁଛନ୍ତି, ଜୀବନ ପ୍ରାପ୍ତ ହେଲା ଭଳି ଅନୁଭବ କରୁଛନ୍ତି, ପ୍ରକୃତରେ ମୋର ମୃତ୍ୟୁ ଭଳି ଜୀବନ ଥିଲା, ମୁଁ ମୃତ୍ୟୁ ପ୍ରାପ୍ତ ହୋଇଯାଇଥିଲି, ବର୍ତ୍ତମାନ ଜୀବନ ପ୍ରାପ୍ତ ହୋଇଛି, ଏଇ ଅନୁଭବ ତାଙ୍କର ଆସୁଛି ଧ୍ରୁବଙ୍କର। ଏବଂ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ଆଉ ଗୋଟେ ବଢ଼ିଆ କଥା କହୁଛନ୍ତି, ସେ କହୁଛନ୍ତି ଯେଉଁ ଇନ୍ଦ୍ରିୟମାନେ ସେତେବେଳେ ଜାଗ୍ରତ ହୋଇକି ରହିଥିଲେ, ବର୍ତ୍ତମାନ ସେମାନେ ଶୋଇଗଲେ, ଆମର ଯେଉଁ ଚିତ୍ ଇନ୍ଦ୍ରିୟମାନେ ବର୍ତ୍ତମାନ ଜାଗ୍ରତ ହୋଇଗଲେ, ଯେଉଁ ଭୌତିକ ଇନ୍ଦ୍ରିୟ ସବୁ କାର୍ଯ୍ୟ କରୁଥିଲା ସେସବୁ ବର୍ତ୍ତମାନ ଶୋଇପଡ଼ିଲେ, ସେମାନଙ୍କ ଆଉ କାର୍ଯ୍ୟ ନାହିଁ, ସେମାନେ ଶୋଇପଡ଼ିଲେ ବା ମୃତ୍ୟୁବରଣ କଲେ ସେମାନେ। ତେଣୁ ଅପ୍ରାକୃତତ୍ୱ ସଦ୍ୟ ଜାତମ୍ ଇତି ସୂଚିତମ୍, ଭଗବାନଙ୍କର ବହୁତ ଆଚାର୍ଯ୍ୟମାନେ ବହୁତ ଟୀକା ଦେଇଛନ୍ତି ଏଠି, ଯେଉଁ କୁହାଯାଇଛି ଅଖିଳ ଶକ୍ତିଧର, ଅଖିଳ ଶକ୍ତିଧର ଭଗବାନ ହିଁ ଅଖିଳ ଶକ୍ତିଧର, ଅନ୍ୟ କେହି ନୁହନ୍ତି, ବ୍ରହ୍ମା ବା ଅନ୍ୟ କେହି ନୁହନ୍ତି, ଭଗବାନ ସେହି ଭଗବାନ ନାରାୟଣ ବା କୃଷ୍ଣ ସେହି ସବୁକିଛି ଶକ୍ତି ରହିଛି। ବ୍ରହ୍ମାଙ୍କର ଶକ୍ତି ସେ ତାଙ୍କଠାରୁ ପ୍ରାପ୍ତ ହୋଇଛନ୍ତି, ଯିଏ ଯେତେ ଶକ୍ତି ପ୍ରାପ୍ତ ହୋଇଛନ୍ତି ତାଙ୍କଠାରୁ ସେ ପ୍ରାପ୍ତ ହୋଇଛନ୍ତି। ଆମର ଗୋଟେ ଗୀତ ସଙ୍ଗୀତ ଅଛି, ତୁମାର ବ୍ରହ୍ମା ସୃଷ୍ଟି ଏଇ ବିଶ୍ୱ ରଚନା କରୁଛନ୍ତି, ତୁମାର ଦ୍ୱାରା ମାୟା ସୃଜେ କାରାଗାର, ଏଇ ଗୋଟେ ସଙ୍ଗୀତ ନାହିଁ ସବୁ ରହିଛି। ଶିବ ପ୍ରଳୟ କରୁଛନ୍ତି ଭଗବାନଙ୍କ ଶକ୍ତିରେ, ବ୍ରହ୍ମା ମଧ୍ୟ ସେ କଥା କହିଛନ୍ତି, ଦ୍ୱିତୀୟ ସ୍କନ୍ଧ ଷଷ୍ଠ ଅଧ୍ୟାୟରେ ବ୍ରହ୍ମା ମଧ୍ୟ ସେ କଥା କହୁଛନ୍ତି ଯେ ସୃଜାମି ତା ନିୟୁକ୍ତ ହମ୍, ମୁଁ ଯେଉଁ ସୃଷ୍ଟି କରୁଛି ଲୋକମାନେ ଭାବୁଛନ୍ତି ମୁଁ ହେଉଛି ସୃଷ୍ଟିକର୍ତ୍ତା, କିନ୍ତୁ ପ୍ରକୃତରେ ମୁଁ ଭଗବାନ ଦ୍ୱାରା ଏ ଚାକିରିଟି ପାଇଛି। କେତେବେଳେ ଚାହିଁଲେ ଭଗବାନ ନେଇଯାଇପାରନ୍ତି ଚାକିରିଟି, କାରଣ ସୁଜାମି ତା ନିଯୁକ୍ତ ହରୋ ହରତି ତଦ୍ବଶ, ଶିବଜୀ ମଧ୍ୟ ଯେଉଁ ଧ୍ୱଂସ କରୁଛନ୍ତି ଭଗବାନଙ୍କ ଦ୍ୱାରା ସେ ଚାକିରି ପାଇଛନ୍ତି। ଏମିତିକି ବିଶ୍ୱମ୍ ପୁରୁଷ ରୂପେଣ ପରିପାତି ତ୍ରିଶକ୍ତି ଦୁଃଖ, ବିଷ୍ଣୁ ମଧ୍ୟ ସେଇ ଭଗବାନଙ୍କ ଦ୍ୱାରା ନିଯୁକ୍ତ ହୋଇଛନ୍ତି, ସେଇ ପାଳନ କରୁଛନ୍ତି, ସେ ସଙ୍ଗୀତଟି ଅଛି। ତେଣୁ ଏହିଭଳି ଭାବରେ ଯେଉଁ ଅନ୍ତଃପ୍ରବିଶ୍ୟ ମମ ବାଚ ମୀମାମ ପ୍ରସୁପ୍ତାମ ସଞ୍ଜୀବ ଐତି ଅଖିଳ ଶକ୍ତିଧର ସଦାମ୍ନା, ଅନ୍ୟାଚ ହସ୍ତ ସବୁ, ଆଉ ଯେତେ ସବୁ ଇନ୍ଦ୍ରିୟ ରହିଲେ ହସ୍ତ ଚରଣ ଶ୍ରବଣ ତୋକ ଏସବୁ ଆଦି ସବୁ ଆମ ପାଞ୍ଚଟି କର୍ମେନ୍ଦ୍ରିୟ ପାଞ୍ଚଟି ଜ୍ଞାନେନ୍ଦ୍ରିୟ ଏସବୁ ରହିଛନ୍ତି, ସମସ୍ତେ ଆଜି ସଞ୍ଜୀବ ହୋଇକି ହେଇଯାଇ ବା ଜୀବନ ପ୍ରାପ୍ତ ହୋଇଯାଇଛନ୍ତି। ପ୍ରାଣାନ୍ ନମୋ ଭଗବତେ ପୁରୁଷାୟ ତୁଭ୍ୟମ୍, ପ୍ରଭୁ ଆପଣ ହେଉଛନ୍ତି ପ୍ରକୃତ ପୁରୁଷ, ଆପଣ ପ୍ରକୃତରେ ଉପଭୋଗକାରୀ, ଆମେ ଉପଭୋଗକାରୀ ନୁହଁ, ଏ ଅନୁଭବ ଆସିଲା ତାଙ୍କର, ଆପଣ ହେଉଛନ୍ତି ଭଗବାନ, ଆପଣ ଷଡ଼ୈଶ୍ୱର୍ଯ୍ୟ ପୂର୍ଣ୍ଣ, ତେଣୁ ମୁଁ ଆପଣଙ୍କୁ ପ୍ରଣାମ କରୁଛି, ପ୍ରଥମେ ପ୍ରଣାମ ଜଣାଉଛନ୍ତି, ଅନ୍ତର୍ଯ୍ୟାମୀ ସ୍ୱରୂପରେ ଏଇଟାକୁ ସ୍ତୁତି କରାଯାଇଛି, ଅନ୍ତର୍ଯ୍ୟାମୀ ସ୍ୱରୂପ। ଏବଂ ଆ ପରେ ସବୁ ଆସିବ, ବାରଟି ଶ୍ଳୋକ ରହିଛି। ତେଣୁ ଏଇ ଯେଉଁ ସ୍ୱୟଂ ପ୍ରଭୁପାଦ ମହାରାଜ କହୁଛନ୍ତି ତାଙ୍କ ଭାବାର୍ଥରେ, ଆଧ୍ୟାତ୍ମିକ ଅନୁଭୂତି ଏବଂ ପରମପୁରୁଷ ଭଗବାନଙ୍କର ସାକ୍ଷାତ ଦର୍ଶନର ପୂର୍ବ ଓ ପର ଅବସ୍ଥା ମଧ୍ୟରେ ଥିବା ପାର୍ଥକ୍ୟକୁ ଧ୍ରୁବ ମହାରାଜ ସହଜରେ ବୁଝିପାରିଲେ। ଭଗବାନଙ୍କୁ ଦର୍ଶନ କରିବାରେ ଯେଉଁ ଅନୁଭୂତି ହେଲା ତା ପୂର୍ବର ଯେଉଁ ଅନୁଭୂତି ରହିଛି, ଏଥିରୁ ଆମେ ଜାଣି ସେ ଧ୍ରୁବ ମହାରାଜ ଜାଣିପାରିଲେ କ'ଣ ଡିଫରେନ୍ସ ରହିଛି, କ'ଣ ତଫାତ୍ ରହିଛି। ଆମେ ମଧ୍ୟ ଯେଉଁମାନେ ଏଇ କୃଷ୍ଣ ଚେତନରେ ଯୋଗ ଦେଇଛେ, ଆମେ ମଧ୍ୟ ସେଇଟା ଜାଣିବା ଆମ ପୂର୍ବର ଅବସ୍ଥା ଆମର କ'ଣ ଥିଲା, ବର୍ତ୍ତମାନ ଅବସ୍ଥା ଆମର କ'ଣ ହେଇଛି। ତେଣୁ ଭକ୍ତିବିନୋଦ ଠାକୁର ଏଇ ଏଇ ରଚନା ଏଇ ଗୀତଟି ରଚନା କରିଛନ୍ତି, କ'ଣ ଯେ ଜାଗୋ ଯେ ଜାଗୋ ଗୋରା ଚାନ୍ଦ ବୋଲେ, ଜାଗୋ ଯେ ଜାଗୋ ଗୋରା ଚାନ୍ଦ ବୋଲେ, କତ ନିଦ୍ରା ଯାଓ ମାୟା ପିସାଚିର କୋଲେ, କତ ନିଦ୍ରା ଯାଓ ମାୟା ଚିର କୋଲେ, ଜୀବ ଜାଗୋ ଜୀବ ଜାଗୋ ବୋରା ଚାନ୍ଦ ବୋଲେ। ଆଚ୍ଛା ଆଜି ଭାଗବତ ଆରତୀ ହବ ନା ନାହିଁ, ଭାଗବତ ଆରତୀ ହବ ତ ନା ନାହିଁ, ରେଡ଼ି କରନ୍ତୁ, ସମୟ ହେଇଗଲା 8:20 ହେଇଗଲାଣି। ତେଣୁ ଭଗବାନ କହୁଛନ୍ତି, ଚୈତନ୍ୟ ମହାପ୍ରଭୁ କହୁଛନ୍ତି, ଆମ ବିନା ବନ୍ଧୁ ଆର କିଏ ଅଛି ତୁମାର, ଆମେ ମାୟା ପିଶାଚର କୋଳରେ ଶୋଇକି ରହିଛେ, ତେଣୁ ଭଗବାନ ଆମକୁ ଜାଗ୍ରତ କରାଉଛନ୍ତି, ଜୀବ ଜାଗୋ ଜୀବ ଜାଗୋ, ଭଗବାନଙ୍କ ଛଡ଼ା ଆମର ଆଉ କିଏ ବନ୍ଧୁ ଅଛନ୍ତି, ତେଣୁ ଏ ଭବରକୁ ଦୂର କରିବା ପାଇଁ ଭଗବାନ ଔଷଧ ଆଣିଛନ୍ତି। କ'ଣ ସେ ଔଷଧ, ଏନେଛି ଔଷଧି ମାୟା ନାସିବାର ଲାଗି, ହରି ନାମ ମହାମନ୍ତ୍ର ଲଉ ତୁମି ମାଗି, ଭଗବାନ ଔଷଧ ଆଣିଛନ୍ତି ଆମକୁ ଭଗବାନଙ୍କର ଦୂର କରିବା ପାଇଁ। ଯଦି ଆମେ କହିବା ପ୍ରଭୁ ଆଣିଛନ୍ତି ଦେଇଦେଉନାହାନ୍ତି, ନା ନା ତୁମେ ଲଉ ତୁମି ମାଗି, ତୁମେ ମାଗିକିରି ନିଅ, ନହେଲେ ଜାଣିପାରିବ ନାହିଁ ଏ ଔଷଧର ମହାତ୍ମ୍ୟ। ତେଣୁ ଭକତି ବିନୋଦ କହୁଛନ୍ତି, କ'ଣ କହୁଛନ୍ତି, ଭକତି ବିନୋଦ ପ୍ରଭୁ ଚରଣେ ପଡ଼ିଆ, ସେହି ହରି ନାମ ମନ୍ତ୍ର
ଲଇଲ ମାଗି ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ ହରେ ହରେ ରାମ 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 ହରେ ହରେ। ତେଣୁ ଏଇ ଶ୍ଳୋକର ଭାବାର୍ଥରେ ପ୍ରଭୁପାଦ ମହାରାଜ କହୁଛନ୍ତି ଚିତ୍ ଶକ୍ତିର ପ୍ରକାଶ ବିନା କେହି କେବେ ହେଲେ ଭଗବାନଙ୍କର ଗୌରବଗାନ କରିପାରିବେ ନାହିଁ। ଭଗବାନଙ୍କର ଗୁଣଗାନ କରୁଛନ୍ତି ମାନେ ସେଠି ଭଗବାନଙ୍କର ଶକ୍ତି ରହିଛି, ଚିତ୍ ଶକ୍ତିର ପ୍ରକାଶ ରହିଛି, ତେଣୁ ସେ ଭଗବାନଙ୍କର ଗୁଣଗାନ କରୁଛନ୍ତି। ତେଣୁ ଏଇଭଳି ଭାବରେ ଆଜି ଗୋଟିଏ ଶ୍ଳୋକ କହିଦେଲେ ଆସନ୍ତାକାଲି ଆମର ଭାଗବତ ସପ୍ତାହ ଶେଷ ହେବ। ଆହୁରି 11 ଶ୍ଳୋକ ରହିଲେଣି, ଆମେ ସଂକ୍ଷେପରେ କହିବା, ଆଉ ଯାହା ସବୁ ରହିଲା ସବୁ ସଂକ୍ଷେପରେ କହିବା, କାଲି ଶେଷ କରିବାକୁ ପଡ଼ିବ। ତେଣୁ ପୁଣି କେତେବେଳେ ସୁବିଧା ହେଲେ ତ ବିସ୍ତାର କରିବା। ତେଣୁ ବର୍ତ୍ତମାନ ସମୟ ହୋଇଯାଇଛନ୍ତି, ଆମେ ବର୍ତ୍ତମାନ ଭାଗବତ ଆରତୀ ହେବେ। ଆରତୀ କିଏ କରିବେ? ଆଜି ନାହାନ୍ତି ଆମର ଅଦିତ୍ୟ ମାତାଜୀ ଡାକ। ତେଣୁ ଏଇଭଳି ଭାବରେ ଆମ କଥାକୁ ବିଶ୍ରାମ ଦେବା। ଜୟ ଶ୍ରୀମଦ୍ ଭାଗବତମ୍ କି ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ସମ୍ବେଦ ଗୌରଭକୁନ୍ଦ କି ଦାଇ ଗୌର ପ୍ରମାନନ୍ଦେ। ମୁଁ ନିଜେ ବୋଲି ଦେଉଛି, ଆଉ କିଏ ବୋଲ ନ ବୋଲନ୍ତୁ, ଋଷିକେଶ ଆସିଲେଣି, ଠିକ ଅଛି। Mm-mm.